कुंज विहारे जय गोपीजन वल्लभ गिरिवर धारे यशोदानन्दन व्रज जन रञ्जन यशोदानन्दन यशोदानन्दन व्रज जन रञ्जन यशोदानन्दन हरि यशोदानन्दन व्रज जन रञ्जन यशोदानन्दन जमुना तीरवन चारि जमुना तीरवन चारि यमुना तीरवन चारि जय राधा माधव कुंज विहारि जय राधा माधव कुंज विहारे हरे कृष्णा 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 हरे 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 राम 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 हरे 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 कृष्णा हरे कृष्णा 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 हरे 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 राम हरे कृष्णा हरे कृष्णा 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 हरे 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 राम 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे हरे जय जय प्रभुपाद 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 प्रभु Prabhupada Jaya Gurudev 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 Nitai Vol Hari Vol Hari Vol Hari Vol Hari Vol మంగళం హరినామ సంకీర్తన కీ. జయం విష్ణుపాద పరమహంస పరిభ్రాతక చర్య శ్రీ శ్రీమద్ గౌర గోవింద గోస్వామి గురు మహారాజ్ కీ. జయం విష్ణుపాద పరమహంస పరిభ్రాతక చర్య అష్టోత్తర శత శ్రీ శ్రీమద్ అభయచరణవింద భక్తి వేదాంత స్వామి శ్రీల ప్రభుపాజ మహారాజ్ కీ. జగద్గురు శ్రీల భక్తి సిద్ధాంత సరస్వతి ఠాకూర్ ప్రభుపాజీ మహారాజ్ కీ. జయ సచ్చిదానంద శ్రీ శ్రీ భక్తి వినోద్ ఠాకూర్ కీ. జయ అనంతకోటి వైష్ణవ వృంద కీ. జయ నామాచార్య శ్రీ శ్రీ హరిదాస్ ఠాకూర్ కీ. జయ ప్రేమ్ సే కహో శ్రీ కృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివాసాది శ్రీ గౌర భక్త వృంద కీ. జయ శ్రీ శ్రీ గౌర నిదాయ శ్రీ శ్రీ కృష్ణ బలరామ శ్రీ శ్రీ జగన్నాథ బలదేవ సుద్ర మహారాణి కీ. జయ శ్రీ శ్రీ గౌర రాధా గోపినాథ జోగీ. జయ శ్రీ శ్రీ చైతన్య శిక్ష్యాష్టకం కీ. జయ అనంతకోటి వైష్ణవ వృంద కీ. సంవేద్ గౌర భక్త వృంద కీ. నితాయ గౌర ప్రమానందే హరి హరి గో. ఓం అజ్ఞానం తిమిరాంధస్య జ్ఞానాంజన శలాఖయా చక్షురుమిళితం జన తస్మై శ్రీ గురవే నమ. శ్రీచైతన్య మనోభీష్టం స్థాపితం జైన భూతలే స్వయం రూప కదామహం దదాతే స్వపదాంతికం. వందేహం శ్రీగురో శ్రీయుతపదకమలం శ్రీగురున్ వైష్ణవాంశ శ్రీరూపం సగ్రజాతం సహగణరఘునాథానితం తం సజీవం సాద్వైతం సావధూతం పరిజనసహితం కృష్ణ చైతన్యదేవం. శ్రీరాధాకృష్ణపాదన్ సహగణలలితాశి విశాఖానితాంశ. నమో విష్ణుపదాయ కృష్ణప్రేష్టాయ భూతలే శ్రీమతే భక్తివేదాంత స్వామినితే నామినే. నమస్తే సరస్వతిదేవే గౌరవాణీ ప్రచారిణే నిర్విశేషశూన్యవాదీ పాశ్చాత్యదేశతారిణీ. హే కృష్ణ కరుణాసింధో దీనబంధో జగత్పతే గోపేశ గోపికాకంద రాధకంద నమస్తుతే. తప్త కంచన గౌరంగే రాధే వృందావనేశ్వరీ మృషభానుసుతే దేవీ ప్రణమామి హరిప్రియే. వంశాకల్పతరుభ్యశ్చ కృపా సింధుభ్య ఏవ చ పతితానం పావనేభ్యో వైష్ణవేభ్యో నమః నమః. నమః మహావదన్యాయ కృష్ణ ప్రేమ ప్రదాయతే కృష్ణాయ కృష్ణ చైతన్య నామ్నే గౌరత్విషే నమః. జయ శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివాసాది గౌరభక్తవృంద. హరి కృష్ణ 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 హరి హరి, హరి రామ 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 హరి హరి. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. హరే కృష్ణ. సర్వప్రథమ పరమారాధ్య గురుదేవ్ శ్రీష్ణ రాధాగోవింద గోస్వామి గురు మహారాజాంకు అభయ చరణ కమల తళే అనంత కోటి దండవత్ ప్రణామ పూర్వక నిజకు సమర్పిత కరి కృపా భిక్షా కరి శ్రీ శ్రీమద్ గౌరగోవింద గోస్వామి గురు మహారాజ చరణ కమల తళే విశేష కరి శ్రీల ప్రభుపాద మహారాజ ఏం సచ్చిదానంద భక్తి వినోద్ ఠాకూర్ తథా సమస్త సాధుగురు వైష్ణవ ఆచార్యంగ చరణ కమలతలే అనంతకోటి దండవత్ ప్రణామ పూర్వక నిజకు సమర్పిత కరి కృపా భిక్షా కరి ప్రభు శ్రీ శ్రీ గౌర నితాయ శ్రీ శ్రీ కృష్ణ బలరామ శ్రీ శ్రీ జగన్నాథ బలదేవ సుద్ర మహారాణి శ్రీ శ్రీ గౌరాధా గోపినాథజీవంకర మహత్ కృపకు ఆశ్రితి ఉపస్థిత సమస్త సతా వైష్ణవ భక్తమానకర పదపద్మతలే ప్రణతి నివేదన పూర్వక కృపా భిక్షా కరి ଏବଂ ଯେଉଁ ଭକ୍ତମାନେ ଅନଲାଇନ୍ରେ ଦର୍ଶନ କରୁଛନ୍ତି ସମସ୍ତ ଭକ୍ତମାନଙ୍କୁ ମୋର ପ୍ରଣତି ନିବେଦନ ପୂର୍ବକ କୃପା ଭିକ୍ଷା କରି শ্রী শ্রী চৈতন্য শ্রীকাষ্টকম কথা কীর্তনে নিজকে সমর্পিত করুছি। আমি আলোচ্য প্রসঙ্গক্রমে চৈতন্য মহাপ্রভুঙ্কর এই যে শিক্ষাষ্টকমর তৃতীয় শ্লোক আলোচনা করুছে। তৃণাদপি শুনেছেন তরিব সহিষ্ণু নামানিন মানদন কীর্তনীয় সদাহরি। ভগবানকে নাম সংকীর্তন আমি করুছে এবং নাম সংকীর্তন কিভাবে করা দ্বারা ভগবানকে আমি কৃপাপ্রাপ্ত হবা এবং নাম সংকীর্তন কলে আমার অন্তর ভাবটা কিভাবে হব আভাবে ভাবক আসিক নাম সংকীর্তন করা আবশ্যক ইয়ে উভয় পরিপূরক এই ভাবক আনবা প্রয়াস করা উচিত এবং নাম সংকীর্তন নিরপরাধ ভাবে নাম সংকীর্তন কলে এই ভাব আসব কারণ ভক্তি শুদ্ধ ভক্তি যাজন কলে শুদ্ধ নাম জনে কীর্তন করছি জপ করছি মানে দিব্য গুণ তা পাখে নিশ্চিত প্রকাশিত হব তবে সে প্রসঙ্গে আমি শ্রবণ করে আসছে তৃণাদেবী ভাবক শ্রবণ করছে প্রভুপাদ মহারাজ সে কথা তাঁর ভাবার্থে শুণুলে প্রভুপাদ কত স্পষ্ট কৌলে যে সনাতন গোস্বাঙ্কর ভাবক নিয়ে প্রভুপাদ তাঁর সূচনা দেলে যেত জন এইভাবে দৈন্য স্বভাব বিশিষ্ট হুঁতি সেতবে সে ভগবান দৃষ্টিপথক আসতি এবং ভগবান তা কৃপা করতে তেমন আমি নিজ স্থিতি যদি অবলোকন করা তর্জমা করা তাহলে নিজকে নিজে হি আমি তর্জমা করে বুঝিপার বোধ আমি ভগবান প্রিয় হওয়া বহু মুশকিল ভগবান দৃষ্টিপথক আসা বহু কাঠিকর পাঠ মুশকিল ব্যাপার কহিলে চলে কিন্তু অসম্ভব নুহ বা আমি হতোৎসাহিত হওয়া উচিত নুহ ভগবান যদি কহিছেন তার কিছু রাস্তা আছে না ইংলিশে গোটে প্রভর্ব আছে ইফ দের ইজ উইল দের ইজ এ ওয়ে যদি ইচ্ছা আছে তাহলে রাস্তা আছে তেমন আমার যদি ইচ্ছা আছে শুদ্ধ ভক্তি হওয়ার আমার যদি ইচ্ছা আছে ভগবান কৃপা প্রাপ্ত হওয়া তাহলে রাস্তা আছে যদি রাস্তা নথা ভগবান এটা কহি নথান্তে তেমন ভগবান কহিছেন মানে সমস্তে এইভাবে করিয়া পাই প্রয়াস করি পারিবে এবং সাধুগুরুঙ্ক কৃপা নিশ্চিত প্রাপ্ত হই পারিবে যদিও বারম্বার শ্রবণ করি আসছে যে কৃপা কৃপা দ্বারা হি এই জিনিস সম্ভব কৃপা দ্বারা হ্যাঁ ভগবানকর নিকটতর হই পারিবা ভগবানকর দৃষ্টিপথক আসিপার এটা সত্য কিন্তু কৃপা পাই আমি প্রয়াস করা উচিত না গতকাল এঠু গলাপুর সে কথা কৌলি পূর্বর আমার আলোচনার সে কথা আমি শ্রবণ করে আসছে ভগবানক কৃপাটা রয়েছে সাধুগুরুঙ্ক কৃপা রয়েছে সবু সময়ের সাধু গুরু আচার্য এমানে জীব মানুষ সবু সময় কৃপা করছেন আমি তাকে কৃপা মাগিবা আবশ্যক নাই যেদিন আমি তাঁখে সমর্পিত হলে যেদিন দীক্ষা নিয়েছেন যেদিন আমি তাঁখে সমর্পিত হলে সেদিন সে আমার দায়িত্ব নিয়েছেন না যদি দায়িত্ব নিয়েছেন তাহলে কৃপা কোণ করবে না কৃপা করু না করুনাহাতে কৃপা করছেন আপা করছেন আমি সেভাবে নিজকে যোগ্য সম্পন্ন করি নে আমি নিজকে সেভাবে প্রস্তুত করি না তেমন আমি কৃপাকে ধারণ করে পাউনে সেই ওটা মো মনু কুনি সে সময় গৌরব কুমার যা কুহতি সে কথা কৌছি মহারাজ সে কথা কুহতি না যে কৃপা তুমি কৃপা কৃপা কাই হোছ কৃপা তো তোমাকে সব করা হয়েছে তুম কৃপা দিয়া হয়েছে তুমি কৃপাকে ধরি পাউন তেমন কৃপাকে ধরিয়া আমি প্রয়াস প্রয়াস হওয়া উচিত যেমি আমার গুরুদেব শ্রী শ্রীমদ রাধাগোবিন্দ দাস স্বয়ং গুরু মহারাজ কুহতি যেমি শব্দ তরঙ্গ অায়ুমণ্ডল শব্দ তরঙ্গ অ বায়ুমণ্ডলের শব্দ তরঙ্গ অনি তরঙ্গ যা আমি কৌছে বায়ুমণ্ডলে সব কোণ যে বিভিন্ন প্রকার সব রূপ ছবি এসব অয়ু বায়ুমণ্ডল অ বায়ুমণ্ডল সব অন্তু তাকে ধরবা গোটে ডিভাইস দরকার না সে ডিভাইস নহলে আমি সেটা কমিটি প্রাপ্ত হওয়া বায়ুমণ্ডলে ধ্বনি তরঙ্গ অন্তু রেডিও দ্বারা আমি তাকে ধরি পাচ্ছে সেমি রূপ অবি অনেক টিভি দ্বারা আমি ধরি পাচ্ছে আজকাল যেমন মোবাইল দ্বারা ধরি পাচ্ছে এসব যন্ত্র দ্বারা আমি ধরি পাচ্ছে কিন্তু যন্ত্র যদি ঠিক ন রহব শব্দ তরঙ্গ ধ্বনি তরঙ্গ অছি, রূপ অছি, সব অছি, কিন্তু আমার যদি যন্ত্র ঠিক না তাহলে সে শব্দ তরঙ্গ থিলে মধ্যে সে তাকে ধরি পারিব না। ঠিক সেইভাবে আমি বুঝবা হচ্ছে এটা কোণ অতি সহজ, ভগবান কৃপা সাধুগুরু কৃপা ঠিক সেইভাবে অছি, সমস্ত উপরে অছি। গুরুদেব যেদিন গ্রহণ কলে শিষ্যরূপে আমি সেদিন সে কৃপা করছেন, আমি সেভাবে প্রস্তুত হলে সে কৃপাটা আসব। কৃপা অছি, কৃপা অপেক্ষা করে থাকে, কৃপা দেখু থাকে কি শুদ্ধ, কি উপযুক্ত, কি যোগ্য, তা পাখ কৃপা আসে। আমি ওটাকে শুনছি, আমি সেই স্থিতি যাই না, কিন্তু যাওয়া প্রয়াস করা উচিত, কৃপা প্রাপ্ত হওয়া প্রয়াস করা উচিত, সাধন ভজন ঠিকভাবে করা উচিত, সাধুগুরু নির্দেশ ঠিক পালন করা উচিত, নিরপরাধ হরিভজন করা উচিত, এইসব কলে ঠিক কৃপা আসব। তেমন সেই কৃপা দ্বারা এইসব সম্ভব হব, এই এই ভাবটা আসব। নচেত মেকানিক্যালি আমি এগুলা কলে হবনি, মেকানিক্যালি আমি যে ভাবক পোষণ করছে সেটা কোণ, সেটা হচ্ছে সকপট দৈন্য। মেকানিক্যালি ন্যাচুরালি যেটা হব সেটা হচ্ছে অকপট দৈন্য। যেত কৃপার কৃপার সে মণ্ডিত হয়ে যায়, সাধুঙ্কর আচার্যঙ্কর গুরুঙ্কর কৃপার সে মণ্ডিত হয়ে যায়, সেতবে তার দৈন্যটা স্বাভাবিক আসে, দয়াটা তার সব জিনিস স্বাভাবিক হুয়ে, অলগা সময় তার স্বাভাবিক হবানি। দেখুন না গোটে সাধারণ কথা দেখুন, দয়া দয়া কোণ সমস্ত নাই, সব জীবর অছি দয়া, কিন্তু সেটা কোণ স্বাভাবিক হচ্ছে। দৈন্য দৈন্য কোণ সমস্ত নাই অছি, কিন্তু এটা কোণ স্বাভাবিক হচ্ছে, স্বাভাবিক নি স্বাভাবিক স্বাভাবিক হব কেতবে কৃপার, যেত অন্তর শুদ্ধ হব, সাধন ভজন করে যেত শুদ্ধ হব, কৃপার মণ্ডিত হব, সেত সে দয়া ভাবটা আসব, দৈন্য ভাবটা আসব, এইসব ভাবটা প্রকট হব স্বাভাবিক। যেমনি আমি উদাহরণ দিলে বুঝিপার, মুরগারি ব্যাধ, মুরগারি ব্যাধর দয়া লা কি না কুহত, মুরগারি ব্যাধর দয়া লা কি না লা না নাই কইপার, মুরগারি ব্যাধর দয়া নথিলা কোণ, মুরগারি ব্যাধর দয়া ভাব লা কি না কোণ কৌছেন আপনার দেখা, দয়া ভাব নথিলা, দয়া ভাব অছি না, কিন্তু দয়াটা স্বাভাবিক নথিলা, দয়া ভাব লা কোণ পরিবার প্রতি, যদি দয়া নথা নিজের পরিবারকে পোষণ, পরিবারকে পোষণ করা তো সে পাপ করছিল না, স্বীকার কলা কি না মুহরে, মুহরে সে স্বীকার করছিল, অর্থাৎ পরিবার লোক প্রতি তার দয়া আছে, সেমানে সব সুখের রুহু সে পোষণ করবি, এই তার যে কর্তব্য দুষ্ট বিচার করছি বা দয়া আছে এই যে ভাবটা তার রয়েছে, কিন্তু সেটা স্বাভাবিক নাই, সব জীব প্রতি সে দয়াটা নাই, কিন্তু কৃপার মণ্ডিত হল পরে অন্তর শুদ্ধ হল পরে ভগবান কৃপা পাইলা পরে নামে অন্তর শুদ্ধ হল পরে দেখুন দয়া স্বাভাবিক হয়ে গেল, গোটে জীবগন্ধি মারিয়া চাহুনি, গোটে জীবক সে মারুলা আউ গোটে জীবক পোষণ করা, তো যে জীবক পোষণ করা চাহুত তা প্রতি তো দয়া লা না, কিন্তু সমস্ত প্রতি দয়া ভাব নথিলা। ঠিক সেইভাবে দৈন্য আমি শুনলে কথা মিশ্রে শ্রবণ করে আসছে, দৈন্য সমস্ত রয়েছে, এটা ন্যাচুরাল নাই, যেমন জন উচ্চ পদস্থ অফিসর পাখ যাচ্ছি মালিক পাখ যাচ্ছি সেটা দৈন্য ভাবটা রয়েছে, কিন্তু সেটু যেটা সে চালি আসছে তার নিম্নের যে লোক কোণ অধীনস্থ যে ব্যক্তি মান পাখ সে আসি যাচ্ছি সে সময় তার দয়া ভাব আসুনি, তার দৈন্য ভাব আসুনি, সেটি সে ভোক্তা ভাব পোষণ করছে, সেটি সে অহংকার আসি যাচ্ছে, এটা স্বাভাবিক নুহ, স্বাভাবিক হয়ে যায় সেত কৃপার সে মণ্ডিত হয়ে যায়, সেইথে ভগবান প্রসন্ন হুম, এই দৈন্য ভাব এই যে তৃণাদ শুনেছেন ভাব এইথে ভগবান প্রসন্ন হুম, সে কথা আমি শুনলে রূপ সনাতন বিচার কিভাবে লা, রূপ সনাতন কিভাবে দৈন্য স্বভাবিষ্ট লে, তেমন ভগবান নিজে কৌলে তুমি দৈন্য ভাবক ছাড়, তুম দৈন্য ভাব শুণিক মো মন ফাটি যাচ্ছি, মানে এত দৈন্য প্রকাশ করলে সেটা স্বাভাবিক লা তাঁর, তেমন মহাপ্রভু কোথায় তুমি দৈন্য ভাব ছাড় দিও, তুমি দৈন্য ভাবক শুণলে মো মন, সে কথা শুনলে না শুনি মহাপ্রভু কহে শুন দবির খাস, তুমি দুই ভাই মোর পুরাতন দাস, আজি হইতে তোমার নাম রূপ সনাতন, দৈন্য ছাড় তোমার দৈন্য ফাটে মোর মন, দৈন্য ছাড় কারণ তোমার যে দৈন্য এটা স্বাভাবিক, তোমার দৈন্যের মো মন ফাটি যাচ্ছি, মো হৃদয় ফাটি যাচ্ছি, মানে ভগবান হৃদয় কেমন বিগড়িত হয়ে যাচ্ছে দেখুন দয়ারে দৈন্যরে, আমার কোণ দৈন্য অছি ভগবান কৃপা আমি কোণ পাইবা বা ভগবান দৃষ্টিপথকে আমি কেমি আসবা, এ সম্ভব নাই, এটা ন্যাচুরাল হব যেত আমি সেভাবে শুদ্ধ স্থিতি প্রাপ্ত করা, নিরপরাধ হরিভজন এটা সম্ভব, সাধুগুরু কৃপা অপেক্ষা করেছি, নিশ্চিত আমি সেই স্থিতি প্রাপ্ত হওয়া এত কোণ সন্দেহ নাই,
ତେବେ ପ୍ରଭୁପାଦ ମହାରାଜ କ'ଣ କହୁଛନ୍ତି ବର୍ତ୍ତମାନ ଶୁଣିବା। ଏଇ ପ୍ରକୃତରେ ଏଇଟା ହେଉଛି ଆମର ସାଧନ। ତୃତୀୟ ସ୍କନ୍ଦ ଭାଗବତରେ ଭଗବାନ କପିଳଦେବ ମା ଦେବହୂତିଙ୍କୁ ଯେତେବେଳେ ଭକ୍ତିଯୋଗ ପ୍ରସଙ୍ଗରେ ଶିକ୍ଷା ଦେଇଛନ୍ତି, ସିଏ ବି କହିଛନ୍ତି ଏ କଥା, ଏଇ ଦୈନ୍ୟ କଥା କହିଛନ୍ତି। ଆମେ ନାମ ସଂକୀର୍ତ୍ତନ କରୁଛେ, ଏସବୁ କରୁଛେ, କିନ୍ତୁ ଏଇ ଭାବରେ ରହିଲେ ହିଁ ପ୍ରକୃତରେ ଆମର କ'ଣ ହୃଦୟ ଶୁଦ୍ଧ ହେବ। ନିତ୍ୟ ଏସବୁ କାର୍ଯ୍ୟ କରିବା ଉଚିତ, ଏଇଭଳି ଦୈନ୍ୟ ପ୍ରକାଶ କରିବା ଉଚିତ, ନାମ ସଂକୀର୍ତ୍ତନ କରିବା ଉଚିତ। ଏ କଥା ଆମେ ପୂର୍ବରୁ ଶ୍ରବଣ କରି ଆସିଛେ, ଯେତେବେଳେ ମହାରାଜ ଭକ୍ତି ଯୋଗ କଥା କହିଥିଲେ, ମୁଁ ତ ବାହାରେ କଥା ଆଲୋଚନା କରିଥାଏ। ଭଗବାନ ଯାହା କହିଛନ୍ତି, ଆଧ୍ୟାତ୍ମିକ ଅନୁଶ୍ରବଣ ନାମ ସଂକୀର୍ତ୍ତନାଚମେ ଆର୍ଯ୍ୟବେନ ଆର୍ଯ୍ୟ ସଙ୍ଗେନ ନିରହଂକ୍ରିୟା ତଥା। ତୃତୀୟ ସ୍କନ୍ଦ 29:18 ଶ୍ଲୋକ। ଆଧ୍ୟାତ୍ମିକ ଅନୁଶ୍ରବଣାତ୍, ଏଗୁଡ଼ା ସବୁ ନିତ୍ୟ କରିବା ଉଚିତ। ଆଧ୍ୟାତ୍ମିକ ଅନୁଶ୍ରବଣାତ୍, ସବୁଦିନେ ଶ୍ରବଣ କରିବା, ସବୁଦିନ ମହାନଙ୍କ କଥା କୀର୍ତ୍ତନ ଶ୍ରବଣ ଏଥିରେ ଅଂଶଗ୍ରହଣ କରିବା। ଆଉ ନାମ ସଂକୀର୍ତ୍ତନାଚମେ, ମହାନ କହୁଛନ୍ତି ମୋର ନାମ ସଂକୀର୍ତ୍ତନ ସବୁ ସମୟରେ କରିବେ, ପ୍ରତିଦିନ ନିତ୍ୟ। ଆର୍ଯ୍ୟବେନ ଆର୍ଯ୍ୟ ସଙ୍ଗେନ, ଆର୍ଯ୍ୟବେନ ସରଳ ହେବା, ଆର୍ଯ୍ୟବେନ ପ୍ରଭୁପାଦ ମହାରାଜ ଲେଖିଛନ୍ତି ଷ୍ଟ୍ରେଟ୍ ଫରୱାର୍ଡ଼ ବିହେଭିଅର, ଷ୍ଟ୍ରେଟ୍ ଫରୱାର୍ଡ଼ ବିହେଭିଅର କ'ଣ ତାର ଓଡ଼ିଆରେ କ'ଣ ଯୁକ୍ତିଯୁକ୍ତ କଥା କହିବେ, କିନ୍ତୁ ସରଳ ଭାବେ କହିବେ, ସରଳ। ତାପରେ କହୁଛନ୍ତି ଆର୍ଯ୍ୟ ସଙ୍ଗେହୀନ, ସାଧୁ ସଙ୍ଗ, ଏବଂ ତାପରେ କ'ଣ କହିଛନ୍ତି ନିରହଂକ୍ରିୟା ତଥା, ନିରହଂକ୍ରିୟା। ଦେଖନ୍ତୁ ତୃଣାଦେବୀ ଭାବ ଏଠି ରହିଛି, ଭଗବାନ କହିଛନ୍ତି ନିରହଂକ୍ରିୟା ତଥା, ଏଇ ଭାବରେ ଆମେ ସବୁ କରିବା ଉଚିତ। ଯେଉଁ କାର୍ଯ୍ୟ କରୁଛନ୍ତି, ନାମ ସଂକୀର୍ତ୍ତନ କରୁଛନ୍ତି ଦୈନ୍ୟ ଭାବେ, ସାଧୁ ସଙ୍ଗ କରୁଛନ୍ତି ଦୈନ୍ୟ ଭାବେ, ଭଗବାନଙ୍କର କଥା ଶ୍ରବଣ କରୁଛେ ଦୈନ୍ୟ ଭାବେ, ଏଇ ଦୈନ୍ୟଟା ସବୁଠି ରହିବ। ସବୁ ସାଧନ, ସାଧନରେ ଯେକୌଣସି ସାଧନ, ସାଧନଟା ଦୈନ୍ୟ ସ୍ୱଭାବିଶିଷ୍ଟ ଯଦି ହୁଏ ତାହେଲେ ସେଇଟା ଫଳପ୍ରଦ ହୁଏ। ଆମେ ସାଧନ କରିବା ସମୟରେ ଯଦି ଅହଂକାରୀ ହେଇକି କ'ଣ ଅଭିମାନୀ ହେଇକି ଯଦି ସାଧନ କରିବା, ହଁ ମୁଁ ସବୁ ଜାଣିଛି, ମୁଁ ଏତେ ସାଧନ କରିପାରୁଛି, ମୁଁ ଏହା କରିପାରୁଛି, ମୁଁ ସେୟା କରିପାରୁଛି, ଏ ଯଦି ଅହଂକାର ରହିଲା ତାହେଲେ ଭଗବାନ ପ୍ରସନ୍ନ ହେବେନି। ପ୍ରଭାତ କୁହନ୍ତି ଏଇଟା ଫଲ୍ସ ଇଗୋ, ନିରହଂକ୍ରିୟା ତଥା, ପ୍ରଭାତ ସେଠି ଲେଖିଛନ୍ତି ୱିଦାଉଟ୍ ଫଲ୍ସ ଇଗୋ, ମିଥ୍ୟା ଅହଂକାର ଶୂନ୍ୟ ହୋଇ ଦୈନ୍ୟ ସ୍ୱଭାବ ବିଶିଷ୍ଟ ସାଧନ, ସାଧନଟା ହେଉଛି ସେୟା। ସାଧନ ଯଦି ଆମେ ଠିକ୍ସେ କରିବା ତାହେଲେ, ଏଇ ଦୈନ୍ୟ ସ୍ୱଭାବ ବିଶିଷ୍ଟ ଯଦି ସାଧନ କରିବା ତାହେଲେ ଭଗବାନ କୃପା କରି। ଏଇଠି ଏଇ ଶ୍ଳୋକ ଉପରେ ପ୍ରଭୁପାଦ ମହାରାଜ କେତେ ସୁନ୍ଦର ଲେଖିଛନ୍ତି ପର୍ପଟ ଦେଖନ୍ତୁ। ଦ ସିମ୍ପଟମ୍ସ ଅଫ୍ ଏ ଡିଭୋଟି ଆର୍ ମିକ୍ନେସ୍ ଆଣ୍ଡ ହ୍ୟୁମିଲିଟି। ପ୍ରଭୁପାଦ କେତେ ସ୍ପଷ୍ଟ ଏଇ ତୃଣାଦପି ସୁନିଶ୍ଚନ ଭାବକୁ ବର୍ଣ୍ଣନା କରୁଛନ୍ତି ଏଠି ଦେଖନ୍ତୁ। ଦ ସିମ୍ପଟମ୍ସ ଅଫ୍ ଏ ଡିଭୋଟି ଆର୍ ମିକ୍ନେସ୍ ଆଣ୍ଡ ହ୍ୟୁମିଲିଟି, ଅଲଦୋ ସ୍ପିରିଚୁଆଲି ଭେରି ଆଡ଼ଭାନ୍ସଡ଼, ଅଲଦୋ ସ୍ପିରିଚୁଆଲି ଭେରି ଆଡ଼ଭାନ୍ସଡ଼, ହି ୱିଲ୍ ଅଲୱେଜ୍ ରିମେନ୍ ମିକ୍ ଆଣ୍ଡ ହମ୍ବଲ୍ ଏଜ୍ କବିରାଜ ଗୋସ୍ୱାମୀ ଆଣ୍ଡ ଅଲ୍ ଅଦର ବୈଷ୍ଣବସ୍ ହେଭ୍ ଟଟ୍ ଅଜ୍ ବାଏ ପର୍ସନାଲ୍ ଏକ୍ଜାମ୍ପଲ୍। ପ୍ରଭୁ ବି କହୁଛନ୍ତି ଏ କଥାକୁ ପୁଣି ଉଦାହରଣ ଦେଇ କହୁଛନ୍ତି, ଯେମିତି କବିରାଜ ଗୋସ୍ୱାମୀ ଏବଂ ଅଲଗା ଆଚାର୍ଯ୍ୟମାନେ ଯେମିତି ଆମକୁ ଦେଖେଇଛନ୍ତି, ଏବଂ ଆମ ପରମ୍ପରା ଅଲଗା ଆଚାର୍ଯ୍ୟମାନେ ଯେମିତି ଆମକୁ ଦେଖେଇଛନ୍ତି, ସେମାନଙ୍କ ଜୀବନରେ ଯେମିତି ଆମେ ଦେଖିପାରୁଛେ, ଶୁଦ୍ଧ କ'ଣ ଭକ୍ତଙ୍କର ଡିଭୋଟିର ଶୁଦ୍ଧ ଭକ୍ତ କଥା କହିନାହାନ୍ତି। ଦି ସିମ୍ପଟମ୍ସ ଅଫ୍ ଏ ଡିଭୋଟି, ଜଣେ ଭକ୍ତର ଏଇଟା ହେଉଛି କ୍ୱାଲିଫିକେସନ୍, ଏଇଟା ହେଉଛି ଭକ୍ତର ଯୋଗ୍ୟତା। ତା'ମାନେ ଏଇ ଲକ୍ଷଣ ଯଦି ଆମ ପାଖରେ ପ୍ରକାଶିତ ହେଉନି ତ ଆମେ ନିଜକୁ ଭକ୍ତ ବୋଲି କହିବା ଠିକ୍ ନୁହଁ। ଏଇ ଲକ୍ଷଣ ଯଦି ପ୍ରକାଶିତ ହେଉଛି ତେବେ ପ୍ରଭୁପାଦ ଏଇଟା କହିଲେ ମୁଁ କହୁନି। ଦ ସିମ୍ପଟମ୍ସ ଅଫ୍ ଏ ଡିଭୋଟି ଆର୍ ମିକ୍ନେସ୍ ଆଣ୍ଡ ହ୍ୟୁମିଲିଟି, ଭକ୍ତର ଲକ୍ଷଣ ହେଉଛି ଏହା, ଏଗୁଡ଼ାକ ତା ପାଖରେ ପ୍ରକାଶିତ ହେବ। ଯଦି ପ୍ରକାଶିତ ହେଉନି ତାହେଲେ କ'ଣ ଭକ୍ତ ଆମେ, ତ ନିଜକୁ ନିଜେ ମାପିବା ଉଚିତ। ଅଲଦୋ ସ୍ପିରିଚୁଆଲି ଭେରି ଆଡ଼ଭାନ୍ସଡ଼, ଯଦିଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଜଣେ ବହୁତ ଅଗ୍ରଗତି କରିଥାଇପାରେ, ଉଚ୍ଚସ୍ଥିତିରେ ଥାଇପାରେ, ହି ୱିଲ୍ ଅଲୱେଜ୍ ରିମେନ୍ ମିକ୍ ଆଣ୍ଡ ହମ୍ବଲ୍, କିନ୍ତୁ ସେ ସବୁବେଳେ ଏହି ସ୍ଥିତିରେ ରହିବ, ଏହି ସ୍ଥିତିରେ ସେ ଥାଏ, ଏଇଟା ହେଉଛି ଭକ୍ତର ଯୋଗ୍ୟତା। ଗୋଟେ କଥାରେ ଅଛି ନା, ନାରୀର ଭୂଷଣ କ'ଣ, ନାରୀର ଭୂଷଣ ହେଉଛି ଲଜ୍ଜିଆ। ନାରୀର ଭୂଷଣ ଯେମିତି ଲଜ୍ଜିଆ, ଭକ୍ତର ଭୂଷଣ କ'ଣ, ଭକ୍ତର ଭୂଷଣ ହେଉଛି ଦୈନ୍ୟ। ଯଦି ଦୈନ୍ୟ ଭାବ ନାହିଁ ତାହେଲେ ଆମେ ନିଜକୁ ଭକ୍ତ ବୋଲି କହିବା ଶାସ୍ତ୍ର ସିଦ୍ଧାନ୍ତ ଦୃଷ୍ଟିରୁ, ପ୍ରଭୁପାଦଙ୍କ ପର୍ପଟ ଦୃଷ୍ଟିରୁ ଇଏ ସତ୍ୟ। ଆମେ ଭକ୍ତ ବୋଲି ନିଜକୁ କହିବା ପ୍ରଯୁଜ୍ୟ ନୁହଁ, ଭକ୍ତ ଆଭାସ, ଭକ୍ତ ଭାବେ ଆମେ ଚେଷ୍ଟା କରୁଛେ, ଟ୍ରେନିଂରେ ଅଛେ, ଏଇଟା ସ୍ୱୀକାର କରିବା ଉଚିତ। ଭକ୍ତ ଆମେ ହେଇନି, ଭକ୍ତ ହେଲେ ତ ସବୁ ଦିବ୍ୟ ଗୁଣ ପ୍ରକାଶିତ ହେବ। ଭକ୍ତର ସ୍ଥିତି କେଉଁଠି? ଭକ୍ତ ବା ଭଗବାନ, ଭକ୍ତମାନେ ଭଗବାନଙ୍କର ସେ ପ୍ରିୟ। ଭଗବାନ କହୁଛନ୍ତି ନା, ଅହଂ ଭକ୍ତ ପରାଧୀନ, ମୁଁ ହେଉଛି ଭକ୍ତର ପରାଧୀନ। ଭକ୍ତର ଯଦି ପରାଧୀନ ତାହେଲେ ଆମେ ତ ଭକ୍ତ ବୋଲି କହୁଛେ ନିଜକୁ, ତାହେଲେ ଭଗବାନ କ'ଣ ଆମ ପାଖରେ ପରାଧୀନତା ସ୍ୱୀକାର କରୁଛନ୍ତି ବୋଲି ବିଚାର କହିଦେବା ନା? କହିପାରିବା କ'ଣ ଭଗବାନ କ'ଣ ଆମ ପାଖରେ ପରାଧୀନ ହୋଇକି ରହିଛନ୍ତି ନା? କାହିଁକି ରହିନାହାନ୍ତି? କାରଣ ଆମେ ଭକ୍ତ ହେଇନି, ଭକ୍ତ ହେବା ପାଇଁ ଚେଷ୍ଟା କରୁଛେ। ନିଜକୁ ଆମେ କହିବା ନାହିଁ ଭକ୍ତ ହେଇଗଲେଣି, ନାହିଁ, ଭକ୍ତ ଏଇଟା ହେଉଛି ସ୍ୱାଭାବିକ ସ୍ଥିତି। ହି ୱିଲ୍ ଅଲୱେଜ୍ ରିମେନ୍ ମିକ୍ ଆଣ୍ଡ ହମ୍ବଲ୍ ଏଜ୍ କବିରାଜ ଗୋସ୍ୱାମୀ ଆଣ୍ଡ ଅଲ୍ ଅଦର ବୈଷ୍ଣବସ୍ ହାଭ୍ ଟଟ୍ ଅଜ୍ ବାଇ ପର୍ସନାଲ୍ ଏକ୍ସାମ୍ପଲ୍। ଯେମିତି କବିରାଜ ଗୋସ୍ୱାମୀ ଆମେ ସେଦିନ ଶୁଣୁଥିଲେ ନା, ପୁରୀଶର କୀଟ ହୋଇଥିବା ଆମେ ସେ ଲଘିଷ୍ଟ ଶୁଣିଥିଲେ, ଆଣ୍ଡ ଅଲ୍ ଅଦର ବୈଷ୍ଣବସ୍, ସମସ୍ତ ବୈଷ୍ଣବ, ସମସ୍ତ ଆଚାର୍ଯ୍ୟମାନେ ଏହା ଶିକ୍ଷା ଦେଇଛନ୍ତି। ୱାନ୍ ଶୁଡ୍ ନଟ୍ ବି ପ୍ରାଉଡ୍ ଅର୍ ଫଲ୍ସଲି ପଫ୍ଡ ଅଫ୍ ଇନ୍ ଦିସ୍ ୱେ ୱାନ୍ ୱିଲ୍ ସିଓରଲି ଆଡ଼ଭାନ୍ସ ଇନ୍ ସ୍ପିରିଚୁଆଲ୍ ଲାଇଫ୍। ଦେଖନ୍ତୁ ପ୍ରଭୁପାଦ କ'ଣ କହିଲେ, ଦେଖିପାରିଲ ତ କେଉଁଠି ଅଛି? ୱାନ୍ ଶୁଡ୍ ନଟ୍ ବି ପ୍ରାଉଡ୍ ଅର୍ ଫଲ୍ସଲି ପଫ୍ଡ ଅଫ୍। କେବେ ବି ଜଣେ ଗର୍ବିତ ହେବା ଉଚିତ ନୁହଁ, କେବେ ବି ସେ ଅହଙ୍କାରୀ ହେବା ଉଚିତ ନୁହଁ, ମୁଁ ଏଇଟା କରୁଛି, ସେଇଟା କରୁଛି, ସେଇଟା କରିଛି, ମୁଁ ଏ ଯୋଗ୍ୟତାର ଅଧିକାରୀ, ଦୈନ୍ୟଭାବ ଖଣ୍ଡନ ହୋଇଗଲା, ହେବନି। ଆମେ ଆମେ କହିଦେଉଛୁ କଥା ଆକାରରେ, ମୁଁ ଏଇଟା ମାନେ ମୁଁ ଏଇଟା କହୁକୁ ମୁଁ ବି କେତେ କଥା କହିଦେଇଛି ନା, ଅହଙ୍କାରୀ ଭଳି ଆମେ ସବୁ କଥା କହୁଛେ। ମୁଁ ନିଜକୁ ମାନି ନେଉଛି, ମୋ ନିଜ ଦୋଷ ମାନି ନେଉଛି, କିନ୍ତୁ ସ୍ୱାଭାବିକ ଆମର ଏଇଟା ଯଦି ଏଇ ଭାବଟା ରହିବ, ଏଇ ବିଚାରଟା ରହିବ, ଏଇ ଯଦି ଏଇଭଳି ବାକ୍ୟ ମୁଖରେ ଆସୁଛି ତାହେଲେ ଆମେ କହିପାରିବା ନାହିଁ ଭକ୍ତ ବୋଲି। ଶାସ୍ତ୍ର କହୁଛି, ଶାସ୍ତ୍ର ଶାସ୍ତ୍ର ଗୋଟେ ଠକର ଦିଅନ୍ତି ବା, ଆପଣ ଶାସ୍ତ୍ର ପଢ଼ି ପଢ଼ି ଯାଆନ୍ତୁ, ସ୍ୱଭାବଟା ବଦଳିବାକୁ ପଡ଼ିବ। ଦୋଷ ରହିଛି ଆମର, ରହିବ, ଅନନ୍ତ ଜନ୍ମ ଥିଲେ ଆମେ ବହିର୍ମୁଖ ହୋଇକି ଥିଲେ ନା, ତେଣୁ ବହିର୍ମୁଖତା କାରଣବଶତଃ ଆମେ ଏଇଭଳି ଦୋଷରେ ଦୋଷୀ। ଆମେ ଶାସ୍ତ୍ର ଯେତେବେଳେ ଶ୍ରବଣ କରୁଛେ, ସାଧୁସଙ୍ଗ କରୁଛେ, ଅଧ୍ୟୟନ କରୁଛେ, ଏଇଟା ଜାଣିଲା ପରେ ଯିଏ କ'ଣ ଅତି ସିରିୟସ୍ଲି ଶାସ୍ତ୍ର ଅଧ୍ୟୟନ କରିବେ, ସାଧୁସଙ୍ଗ କରିବେ, ଶାସ୍ତ୍ର ତାକୁ ସୂଚନା ଦେବେ ଯେ ଦେଖ ତୁମେ ଏଇଟା ଏଇ ସ୍ଥିତିରେ ଅଛ, ସତର୍କ ହୁଅ। ଶାସ୍ତ୍ର ମହାରାଜ କୁହନ୍ତି ନା, ଶାସ୍ତ୍ରଙ୍କର କୃପା ଅଛି, ସାଧୁଙ୍କର ଯେମିତି କୃପା ଅଛି, ଶାସ୍ତ୍ରଙ୍କର କୃପା ଅଛି, ଭଗବାନଙ୍କର କୃପା ଅଛି, ବୈଷ୍ଣବମାନଙ୍କର କୃପା ଅଛି, ବୈଷ୍ଣବମାନେ ବି କୃପା କରନ୍ତି, ସମସ୍ତଙ୍କର କୃପା ଅଛି ନା। ଆଉ ଯଦି ଆମେ ମିକ୍ ଆଣ୍ଡ ହମ୍ବଲ୍ ଯଦି ନ ହେଇଥିବା, ଦୈନ୍ୟ ସହ ବିଶେଷ ନ ହେଇଥିବା, ଆପଣ କହୁନାହାନ୍ତି ଆମେ ଯଦି ଟିକିଏ ଯଦି ଆମର ଅହଙ୍କାର ଥିବ, ଟିକିଏ ଯଦି ଅଭିମାନ ଥିବ, ଆମେ ଯଦି କାହାକୁ କହିବା କୃପା କର, ସେ କୃପା କରିବ ନା? ଗୋଟେ ସାଧାରଣ କଥା ଆମ ଭିତରେ ବିଚାର କରାଯାଉ, ଆମ ଭିତରେ ଗୋଟେ ଅହଙ୍କାରୀ ଭଳିଆ ମୁଁ ସବୁବେଳେ ସମସ୍ତଙ୍କୁ କଡ଼ା କଥା କହୁଥିବି, ଅହଙ୍କାରୀ ଭଳିଆ ମୁଁ କଥା କହୁଥିବି, କି ପରେ କହିବି ମୋତେ ଟିକିଏ ପ୍ରଭୁ କୃପା କର, ସେ ମନନେ କ'ଣ ଭାବିବେ? ଭାରି କୃପା ମାଗିବା ଲୋକ ମନନେ ଭାବିବେନି, ଭାବିବେନି, ଯିଏ ହେଲେ ଭାବିବ ନା। ତେଣୁ ଆମେ ଯଦି କୃପା କରିବା ପାଇଁ ଏଭଳି ପଛଘୁଞ୍ଚା ଦେଉଛେ, କାହିଁକି ପଛଘୁଞ୍ଚା ଦେଉଛେ? କାରଣ ଆମର ସ୍ୱଭାବଟା ପରିବର୍ତ୍ତନ ହେଇନି ନା, ଅନ୍ତଃକରଣ ଶୁଦ୍ଧ ହେଇନି। କୃପା ଆସିବ, ଆପେ ଆପେ ଆସିବ କୃପା, କୃପା ପାଇଁ ବିଚଳିତ ହେବା ଆବଶ୍ୟକ ନାହିଁ, ଆମେ ଶୁଦ୍ଧ ହେବା ଉଚିତ। ଦେଖୁନାହାନ୍ତି କ'ଣ କହିଲେ, ଇନ୍ ଦିସ୍ ୱେ ୱାନ୍ ୱିଲ୍ ସିଓରଲି ଆଡ଼ଭାନ୍ସ ଇନ୍ ସ୍ପିରିଚୁଆଲ୍ ଲାଇଫ୍। ଏଇଭଳି ଅବସ୍ଥାରେ, ଏଇ ଭାବନାରେ, ଏଇଭଳି ତୃଣାଦପି ସୁନିଶ୍ଚନ ଭାବ ପ୍ରଭୁପାଦ ଯାହା ଲେଖିଲେ ତୃତୀୟ ସ୍କନ୍ଧ 29 ଅଧ୍ୟାୟର 14 ନମ୍ବର ଶ୍ଳୋକର ପର୍ପୋଟରେ ପ୍ରଭୁପାଦ ଏ କଥା ଲେଖିଛନ୍ତି। ଯଦି ଆମେ ଏଇଭଳି ସ୍ଥିତି ନ ଯିବା ତାହେଲେ ଆଡ଼ଭାନ୍ସ ସ୍ପିରିଚୁଆଲ୍ ଲାଇଫ୍ରେ ଆଡ଼ଭାନ୍ସ କରିବା ଇଏ ବିଲକୁଲ ଅସମ୍ଭବ। ରହିବା, ଜୀବନ ବିତିବ, କିଛି ଅସୁବିଧା ନାହିଁ, ପତନ ହେବନି, ଭକ୍ତଙ୍କର ପତନ ହେବନି, ଭକ୍ତଙ୍କର ପତନ ନାହିଁ, କିନ୍ତୁ ଆଡ଼ଭାନ୍ସ କରିବା ଆମ ଲକ୍ଷ୍ୟ ନା। କଥା ଆରମ୍ଭରୁ ମୁଁ କହିଥିଲି ବିଷୟରେ, ଛୁଆଟା ଯଦି ଶୋଇକି ରହିବ ସବୁ ସମୟରେ ତାହେଲେ ସେଇଟା ପିତାମାତାଙ୍କର ସମସ୍ୟା ଚିନ୍ତାରେ କ'ଣ ଚିନ୍ତା ତାଙ୍କର ବଢ଼ିବ କି ନାହିଁ? ଆମେ ଭକ୍ତି ମାର୍ଗକୁ ଆସି ଯଦି ଆଡ଼ଭାନ୍ସ ନ କରିବା ତା'ର ଲାଭ କ'ଣ ଅଛି? ପାଠ ପଢ଼ିବା ପାଇଁ ଆସି ଯଦି ଗୋଟେ କ୍ଲାସ୍ରେ ରହିବା, ଆଗକୁ ଯଦି ନ ଯିବା ତା'ର ଲାଭ କ'ଣ ଅଛି? ତାହେଲେ ସେଇ ସେଇ କ୍ଲାସ୍ରେ ରହିବା, ଆଗକୁ ଯାଇପାରିବାନି। ତ ଆମେ ଥିବା ଆମ ପଛରୁ ପିଲା ଆସିକି ପାସ୍ ହେଇକି ଆଗକୁ ପଳାଉଥିବେ, ଆମେ ସେଇଠି ଥିବା, କ'ଣ ଲାଗିବ କହିଲେ? ଯାହାର ଚିନ୍ତା ନାହିଁ ତାକୁ କିଛି ଲାଗିବନି, କେମିତି ଚିନ୍ତା କରିବ, ତାକୁ କେତେ ବଡ଼ ଆଘାତ ଲାଗିବ ବିଚାର କରନ୍ତୁ। ଆମେ ରହିଛେ ଏଇଠି, ଆମ ପଛରୁ ପିଲା ଆସିକି ପାସ୍ ହେଇକି ପଳେଇଲେଣି, ଆମେ କିନ୍ତୁ ପଢ଼ିଛେ, କାହିଁକି ଯାଇପାରୁନେ? ଆମ ସଙ୍ଗ ଦୋଷ, ଆଉ ସମସ୍ତେ ତ ଗୋଟେ ସଙ୍ଗରେ ରହିଛେ, ଆଉ କେହି ତ ପାସ୍ ହେବା ପାଇଁ ଚାହୁଁନାହାନ୍ତି, କେହି ତ ପଢ଼ିବା ପାଇଁ ଚାହୁଁନାହାନ୍ତି, ପାସ୍ ହେବ କିଏ? ସେ ଆମେ ଭାବୁଛେ କ'ଣ, ଆମେ ତ ସମସ୍ତେ ଏକାଠି ରହିଛୁ, ଅସୁବିଧା କ'ଣ ଅଛି? ଭକ୍ତି ଆମେ କେଉଁ ପ୍ଲାଟଫର୍ମରେ ଅଛି ବିଚାର କରିବା ଆବଶ୍ୟକ ନା। ବାହ୍ୟ ଜଗତରେ ରହିଲେ ସେଇଟା ଅଲଗା, କିନ୍ତୁ ସାଧୁଗୁରୁଙ୍କ ଶରଣାପନ୍ନ ହେଲା ପରେ, ଦୀକ୍ଷା ନେଲା ପରେ, ନାମ ଗ୍ରହଣ କଲା ପରେ, ଭକ୍ତି ମାର୍ଗକୁ ଆସିଲା ପରେ ଯଦି ଆମେ ଅଗ୍ରଗତି ନ କରୁଛେ ବା ସେଥିପାଇଁ ଯଦି ପ୍ରୟାସୀ ନ ହେଉଛେ, ତାହେଲେ କ'ଣ ସେଇ ଗୋଟେ କ୍ଲାସ୍ରେ ରହିବା ନା? ଭଲ ଲାଗିବ ଗୋଟେ କ୍ଲାସ୍ରେ ରହିବା ପାଇଁ କାହାକୁ? ଜଣେ ଷଷ୍ଠ ଶ୍ରେଣୀ ପାଠ ପଢ଼ୁଛି, ସେ ଷଷ୍ଠ ଶ୍ରେଣୀରେ ପଢ଼ିବ, ପଢ଼ି ପଢ଼ିବ 10 ବର୍ଷ ରହିବ, କ'ଣ ଭଲ ଲାଗିବ ନା ତାକୁ? କ'ଣ କ୍ରିଷ୍ଣାରାୟରୁ ଷଷ୍ଠ କ୍ଲାସ୍ରେ ଜଣେ ପଢ଼ୁଛି, ତା ପଛରୁ ପିଲା ଆସି ବେଜ୍ 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 ଆସି ପ୍ରତିବର୍ଷ ପାସ୍ ହେଇଯାଉଥିବେ, ସେ ସେଇଠି ଥିବ, ଭାବୁଥିବ କ'ଣ, ମୋତେ ତ ଖାଇବା ପାଇଁ ମିଳୁଛି, ଅସୁବିଧା କ'ଣ ଅଛି? ମୋ ବାପା ମା' ତ ଖାଇବା ପାଇଁ ଦେଉଛନ୍ତି, ପୋଷାକ ତ ଦେଉଛନ୍ତି, ମେଡ଼ିସିନ୍ ତ ଦେଉଛନ୍ତି, ଖାଇବା ପିଇବା ତ ଅଭାବ ନାହିଁ, ସ୍କୁଲକୁ ତ ଆସୁଛି, ଅସୁବିଧା କ'ଣ ଅଛି? ଆରେ କିଛି ଅଭାବ ନାହିଁ, କିନ୍ତୁ ଆମେ ଯିବା କୁଆଡ଼େ, କେଉଁଠି ରହିଛେ? ଆଗୁ ଆଗକୁ ଯିବା ଦରକାର ନା, କିନ୍ତୁ ଆମେ ସେଇଠି ରହିଯାଇଛେ, ଆମେ ସେଇଠି ରହିକି ଆମେ ସନ୍ତୁଷ୍ଟ ଅଛେ ନିଜକୁ, ଆମ ଅବସ୍ଥା ଠିକ୍ ସେୟା। ଭକ୍ତି ମାର୍ଗରେ ଆମେ ଯେ ଅଗ୍ରଗତି କରିପାରୁନେ ଏଇଥିପାଇଁ, ଆମେ ଭାବୁଛେ ଆମେ ତ ଠିକ୍ ଅଛୁ ଆଉ କ'ଣ ଅଛି। ସେଥିପାଇଁ କୌଣସି ସୂତ୍ରରୁ ଆମେ ଯଦି ଶୁଣୁଛେ ବି, ଦେଖୁନାହାନ୍ତି ଭକ୍ତିର ଯେଉଁ ଯେଉଁ ଦୋଷ ଆମର ରହୁଛି, ଯେଉଁ ଯେଉଁ ଭକ୍ତିର ଯେଉଁ ଯେଉଁ ଅଙ୍ଗରେ ଆମର ସବୁ କ'ଣ ମିଷ୍ଟେକ୍ସ ରହୁଛି, ତ୍ରୁଟି ରହୁଛି, ତାକୁ ଆମେ ଶୁଣିଲେ ମଧ୍ୟ ତାକୁ ସଜାଡ଼ିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ନୁହଁ। ଦେଖନ୍ତୁ ମୁଁ ଏଇଟା ଅନୁଭବରୁ ମୁଁ କହୁଛି, ଆମେ କୌଣସି ଆମେ କ'ଣ ସୂତ୍ର ପାଉନେ, ବିଭିନ୍ନ ସୂତ୍ରରୁ ଆମେ କ'ଣ ଏଭଳି ସୂଚନା ପାଉଛେ ଯେ ଆମର ଏଇ ଏଇ ଜାଗାରେ ଭୁଲ ରହୁଛି, ଏଇଥିପାଇଁ ଭକ୍ତିରେ ଆମେ ଅଗ୍ରଗତି କରିପାରୁନେ। ସେଥିପାଇଁ ଭକ୍ତମାନଙ୍କ ମନରେ ସେଇଭଳି ପ୍ରଶ୍ନ ବେଳେବେଳେ ଆସେ, ପ୍ରାୟ ଭକ୍ତମାନେ କୁହନ୍ତି ହଁ ସବୁ ଅଛି, କିଛି ଅସୁବିଧା ନାହିଁ, କିନ୍ତୁ ଭକ୍ତିରେ ତ ଅଗ୍ରଗତି ହେଉନି, କିରେ କାହିଁ ହେଉନି? ସବୁ ବସ୍ତୁ ଅଛି, ବସ୍ତୁ ମିଳିଯିବ, ଲୁଗାପଟା, ଖାଇବା ପିଇବା, ରହିବା, ସବୁ ସବୁ କୌଣସି ଅଭାବ ନାହିଁ, ଭକ୍ତିରେ ତ ଅଗ୍ରଗତି। ଆରେ ଭକ୍ତିରେ ଅଗ୍ରଗତି ହେଉନି କାହିଁକି? ନିଜକୁ ବିଚାର କରିବା ଉଚିତ ନା। ତ ଆମେ ବହୁତ ସୂଚନା ପ୍ରାପ୍ତ ହେଉଛେ, ବିଭିନ୍ନ ସୂତ୍ରରେ ଆମେ ସୂଚନା ପାଉଛେ, କିନ୍ତୁ ଆମେ ସଚେତନ ହେଇପାରୁନେ, କାହିଁକି ହେଇପାରୁନେ? ଏଇ ଭାବଟା ନାହିଁ ବୋଲି। ଦେଖନ୍ତୁ ସବୁ ସିଦ୍ଧାନ୍ତ ସେଠି, ଆମେ ସଚେତନ ହେଇପାରୁନେ ଏଇଥିପାଇଁ, ତୃଣାଦପି ଭାବଟା ନାହିଁ ବୋଲି, ଅର୍ଥାତ୍ ଆମେ ଭାବି ନେଉଛେ ଆମେ ଠିକ୍ ଅଛେ, ଆମର ଭୁଲଟାକୁ ମଧ୍ୟ ଆମେ ଠିକ୍ ବୋଲି ବିଚାର କରୁଛେ, କେହି ସୂଚନା ଦେଲେ ମଧ୍ୟ ଆମେ ଭାବୁଛେ ନା ଆମେ ଠିକ୍ ଅଛେ ନା। ଆମେ ଜଗତରେ ରହିଛେ ମାନେ ଭୁଲ ହେଇଛି, ହେଉଛି ଆଉ ହବ, ଜଗତରେ ରହିଛେ ମାନେ ଏଇଟା ହେଉଛି ଆମର କ'ଣ 4ଟା ଦୋଷ ରହିଥିଲା ବା, କ'ଣ 4ଟା ଦୋଷ? ଭ୍ରମ, ପ୍ରମାଦ, ବିପ୍ରଲିପ୍ସା, କରୁଣା, ବାଟବ, 4ଟା ତ ଦୋଷ ରହିଛି ସମସ୍ତଙ୍କର। ଆମେ କ'ଣ ଶୁଦ୍ଧ ଭକ୍ତ କି? 4ଟା ଦୋଷରୁ ଆମେ ମୁକ୍ତ କି? ମୁକ୍ତ ନୁହଁ, କିନ୍ତୁ ଶୁଣିଲେ ଆମେ ସ୍ୱୀକାର କରିପାରୁନେ। ମହାପ୍ରଭୁ ସ୍ୱୀକାର କରିଛନ୍ତି, ମହାପ୍ରଭୁଙ୍କ ଦୈନ୍ୟ କଥା କ'ଣ କହିବା? ଏଇଟା ଭକ୍ତମାନଙ୍କ ଦୈନ୍ୟ, ମହାପ୍ରଭୁ କେତେ ଦୈନ୍ୟ ପ୍ରକାଶ କରିଛନ୍ତି ସମସ୍ତେ ଜାଣିଛନ୍ତି, ମହାପ୍ରଭୁଙ୍କ ଦୈନ୍ୟ କ'ଣ? ଆଜି ତିଥି କ'ଣ? ଆଜି ତିଥି ରୁହ, କେହି କହିବେନି, ତିଲରାମପୁର କହିବେ, ଆଜିର ଆଜି ତିଥି କ'ଣ କେହି କହିବେନି, ସିଏ କହିବେ ଆଜିର କ'ଣ ତିଥି ମନେ ନାହିଁ। ଆଚ୍ଛା କୃଷ୍ଣରାୟ ପ୍ରଭୁ ଆଜିର କ'ଣ ତିଥି? ଆଚ୍ଛା ଗତିପ୍ରଭୁ ଆଜିର ତିଥି କ'ଣ ବିଶେଷତ୍ଵ? ଆଚ୍ଛା ଅସିତ କୃଷ୍ଣପ୍ରଭୁ ଆଜିର ତିଥିର ସିଏ ଜାଣିଛନ୍ତି, ସିଏ ତାଙ୍କୁ ପଚାରିଲେ ସେ କହିଦେବେ। ଆଚ୍ଛା ଆଉ କିଏ? ପ୍ରୀତିବର୍ଦ୍ଧନ ପ୍ରଭୁ ଆଜି ତିଥିର କ'ଣ ବିଶେଷତ୍ଵ? ଆଜି ତିଥିର ବିଶେଷତ୍ଵ କ'ଣ କେହି ଜାଣନ୍ତିନି? ଦେଖ ଆମେ ଭକ୍ତ ହେଇଛେ, ମୁଁ ଦୋଷ ଦେଉନି, ଖରାପ ଭାବିବେନି। ଆଜି ତିଥିର କ'ଣ ବିଶେଷତ୍ଵ? ଆଜି କ'ଣ ଗୋଟେ ମହାନ ତିଥି ଆଜି? କେହି ଜାଣନ୍ତି ନା? ଆରେ ମଙ୍ଗଳାରତୀ ତ ସମସ୍ତେ ଆସିଛନ୍ତି, ଆଚ୍ଛା ମଙ୍ଗଳାରତୀ ଆଜି କିଏ କିଏ ଆସିନାହାନ୍ତି ହାତରେ କିଲେ? ହଁ, ତୁମର ତ ସେବା ଥିଲା, ତୁମର ଜଣେ ସେବା ଥିଲା, ସେବା ଥିଲା, ସେବା ଯାହାର ଥିଲା ଆସିନଥିଲି। ମଙ୍ଗଳାରତୀ ଆସିନାହାନ୍ତି, ହୁଏତ ଜାଣିନଥିବେ ଯେଉଁମାନେ, କିନ୍ତୁ ମଙ୍ଗଳାରତୀ ଯେଉଁମାନେ ଆସିଛନ୍ତି ଜାଣିବା କଥା। ହଁ, ଆପଣ ତ ଜାଣିଛନ୍ତି, ଆଜି ବା ହେଉଛି ଶ୍ରୀବାସ ପଣ୍ଡିତଙ୍କର କ'ଣ ଆଜି ତିରଭାବ ତିଥି। ଶ୍ରୀବାସ ପଣ୍ଡିତ କିଏ? ହଁ, ତାଙ୍କର ପୂର୍ବ ଲୀଳା କ'ଣ, ସେ ପୂର୍ବ ଲୀଳାରେ କ'ଣ ଥିଲେ? ତେଲଗ୍ରାମରୁ ଶ୍ରୀବାସ ପଣ୍ଡିତ ପୂର୍ବ ଲୀଳାରେ କ'ଣ ଥିଲେ? ଗୋଲଧାମ ଯିବାଟି ଆମେ କେମିତି ଯିବା, ପୂର୍ବ ଲୀଳାରେ କ'ଣ ଥିଲେ ଗତିପ୍ରଭୁ? ହଁ, ଶୁଭୁନି ଶୁଭୁନି, ହଁ ଯାହା କହୁଛ ବଡ଼ ବାଟୁ ବଡ଼ ନା, ନାରଦ ମୁନି ଥିଲେ। ଠିକ ଅଛି, ଆଜିର ପ୍ରତି ତିଥି ଜାଣିବା ଉଚିତ ନା। ମୁଁ ଗୋଟେ ଅନୁରୋଧ କରିବି ସବୁ ଭକ୍ତମାନଙ୍କୁ, ଯେଉଁମାନେ ବି ଦେଖୁଛନ୍ତି ଅନଲାଇନ୍ରେ ବି, ସବୁ ଭକ୍ତମାନଙ୍କୁ ଅନୁରୋଧ ରହିଲା, ଯେଉଁ ତିଥିରେ ଯେଉଁ ଆଚାର୍ଯ୍ୟଙ୍କର ଆବିର୍ଭାବ ହଉ, ତିରୋଭାବ ହଉ, ବହୁତ ଆଚାର୍ଯ୍ୟଙ୍କର ଆବିର୍ଭାବ ତିରୋଭାବ ଆସୁଛି, ସେଇ ତିଥିରେ ଆମେ ସେଇ ଆଚାର୍ଯ୍ୟଙ୍କ ବିଷୟରେ ଅଧ୍ୟୟନ କରିବା ଉଚିତ। ସବୁ ସମୟରେ ତ ଅଧ୍ୟୟନ କରିବା ଉଚିତ, ଯଦି ଆମେ କରିପାରୁନେ ସେଇ ତିଥିରେ କମସେ କମ୍ ଅଧ୍ୟୟନ କରିବା ଉଚିତ। ତାହେଲେ ଦେଖନ୍ତୁ, ଗୋଟେ ବର୍ଷ ଭିତରେ ଆମେ ସମସ୍ତଙ୍କର ଅଧ୍ୟୟନ କରିଦେବା, ସମସ୍ତଙ୍କ ବିଷୟରେ ଜାଣିପାରିବା କି ନାହିଁ କୁହନ୍ତୁ। ତା ପାଇଁ ଅଲଗା ସମୟ ଦେବା ଆବଶ୍ୟକ ନାହିଁ, ସବୁ ଆଚାର୍ଯ୍ୟଙ୍କ ବିଷୟରେ ଆମେ ଜାଣିପାରିବା। ଆମର ପରମ୍ପରାରେ ଯେଉଁ ସବୁ ଅଛନ୍ତି ସାଧୁମାନେ ଆଚାର୍ଯ୍ୟମାନେ, ସମସ୍ତଙ୍କ ବିଷୟରେ ଗୋଟେ ବର୍ଷ ଭିତରେ ଜାଣିଦେବା, କାହିଁକି ଗୋଟେ ବର୍ଷ ଭିତରେ ତ ସମସ୍ତଙ୍କ ତିଥି ପଡ଼ିବ, ଯେଉଁମାନେ ଯାଇଛନ୍ତି ସେମାନଙ୍କର କ'ଣ ଦୁଇ ଦୁଇଟା ତିଥି ପଡ଼ିବ, ଆବିର୍ଭାବ ପଡ଼ିବ, ତିରୋଭାବ ପଡ଼ିବ। ତେଣୁ କମସେ କମ୍ ଆମେ ତ କ'ଣ ଉପବାସ ତ ସମସ୍ତଙ୍କ ପାଇଁ କରୁନେ, କିଛି କରୁଛେ, କିନ୍ତୁ ଅଧ୍ୟୟନ କଲେ ତ ଜାଣିପାରିବା ନା। ନା, ଏଥିରେ ଯଦି କାହାର କିଛି ମତ ଅଛି ମତ ଦେଇପାରନ୍ତି, କିଛି ଅସୁବିଧା ନାହିଁ। ଯଦି କିଛି ଆଉ କିଛି ମତ ଥାଇପାରେ ଆପଣ, ବା ମୁଁ ଯଦି କିଛି ଭୁଲ କହୁଥାଇପାରେ ଆପଣ ମତ ଦେଇପାରିବେ। ସେଇ ସେଥିରେ ସେଇ ସେ ଆଚାର୍ଯ୍ୟ ବିଷୟରେ ଅଧ୍ୟୟନ କରିବା ଉଚିତ। ଶ୍ରୀବାସ ପଣ୍ଡିତ କଥା ଆମେ ଶୁଣୁଥିଲେ, ମହାପ୍ରଭୁ କେମିତି ଦେଖନ୍ତୁ, ମହାପ୍ରଭୁ ଆମେ ଏଇ ପଏଣ୍ଟରେ ଆଲୋଚନା କରୁଥିଲେ, ଆମର ଯଦି କିଛି ତ୍ରୁଟି ଅଛି ତାହେଲେ ଆମେ ସ୍ୱୀକାର କରିବା ଉଚିତ, ତ୍ରୁଟି ନଥିଲେ ବି ଯଦି କେହି ଆମକୁ କହୁଛି ସ୍ୱୀକାର କରିନେବା ଉଚିତ। ସେ ସମୟରେ ଆମେ କ'ଣ କି ଆମେ ଗୋଟେ ଏଗ୍ରେସିଭ୍ ମୁଡ଼୍ ହେଇଯାଉଛେ, କ'ଣ ଗୋଟେ ମାନେ କ୍ରୋଧ ଭାବ ଆସିଯାଉଛି, ବିରକ୍ତି ଲାଗୁଛି, ଭାବୁଛ ହଁ ଇଏ ଆମ ବେଶୀ କହୁଛି, ନାଇଁ ଏଇଟା ଠିକ୍ ନୁହଁ, ଆମେ ଶୁଣିବା ନା, ଆମକୁ କିଏ କହୁଛି ଶୁଣିବା ନା। ଗୋଟେ ଛୋଟ ସେଦିନ ଶୁଣିଥିଲେ ନା, ବାଳାଦପି ଗ୍ରହିତବ୍ୟ ଯୁକ୍ତିଯୁକ୍ତ ମନୀଷୀ ଭି, ବାଳକଠୁ ମଧ୍ୟ ଶୁଣିବା ଉଚିତ, ତେବେ କିଛିଟା ଆମର ଆମେ ଶୃଙ୍ଖଳିତ ହେଇପାରିବା। ମହାପ୍ରଭୁ ଦେଖନ୍ତୁ କେମିତି ଶୁଣିଥିଲେ, ଶ୍ରୀବାସ ପଣ୍ଡିତ କଥା ଆମେ ଶୁଣୁଛେ, ଶ୍ରୀବାସ ପଣ୍ଡିତ ଆଉ ମାଳିନୀ ଦେବୀ, ଏ ଶ୍ରୀବାସ ପଣ୍ଡିତ ମହାପ୍ରଭୁଙ୍କୁ ପୁତ୍ର ତୁଲ୍ୟ ଦେଖୁଥିଲେ। ତେଣୁ ମହାପ୍ରଭୁଙ୍କୁ ଶ୍ରୀବାସ ପଣ୍ଡିତ ଦିନେ ବହୁତ ସୁନ୍ଦର ଶିକ୍ଷା ଉପଦେଶ ଦେଇଥିଲେ, ମହାପ୍ରଭୁ ତାକୁ ଶୁଣିଥିଲେ। ଆଜି ତାଙ୍କ ତିଥି ଆସୁଛି ବୋଲି ତାଙ୍କର ଗୋଟିଏ କଥା ଶୁଣିବା, ମହାପ୍ରଭୁଙ୍କର ଦୈନ୍ୟ ଆଉ ଶ୍ରୀବାସ ପଣ୍ଡିତଙ୍କର ଉପଦେଶ ମହାପ୍ରଭୁ କେମିତି ସ୍ୱୀକାର କରିଥିଲେ। ଶ୍ରୀବାସ ପଣ୍ଡିତ କହୁଛନ୍ତି ମହାପ୍ରଭୁଙ୍କୁ, ମହାପ୍ରଭୁ ଯେତେବେଳେ କ'ଣ, ମହାପ୍ରଭୁ ତ ଅଲୌକିକ ଲୀଳା ସବୁ କରିଥିଲେ, କ'ଣ ଶୈଶବ ଅବସ୍ଥାରୁ ତାଙ୍କର ଅଲୌକିକ ଲୀଳା ସବୁ ଚାଲିଛି, କେହି ବୁଝିପାରନ୍ତି ନା। କିନ୍ତୁ ଶୈଶବ କାଳରେ ଯେତେବେଳେ ବିଦ୍ୟା ପଢ଼ି ଚାଲିଛନ୍ତି, ବିଦ୍ୟାବିଳାସ ପରେ ମହାପ୍ରଭୁଙ୍କୁ ଶ୍ରୀବାସ ପଣ୍ଡିତ ଶିକ୍ଷା ଦେଉଛନ୍ତି, ତୁମେ ଭକ୍ତି କରୁନ କାହିଁକି, ଯିଏ ଭକ୍ତି ପ୍ରଚାର କରିବା ପାଇଁ ଆସିଛନ୍ତି ତାଙ୍କୁ ଶ୍ରୀବାସ ପଣ୍ଡିତ ଶିକ୍ଷା ଦେଉଛନ୍ତି, ତୁମେ କ'ଣ ଖାଲି ପାଠ ପଢ଼ୁଛ, କ'ଣ ଭକ୍ତି କରୁନା। ଆଚ୍ଛା ମହାପ୍ରଭୁ ଜାଣିନାହାନ୍ତି ଭକ୍ତି କରିବା ଆବଶ୍ୟକ ବୋଲି, ଭକ୍ତ ଅବତାର ଆମେ କହୁଛେ, ଭକ୍ତ ଅବତାର ନେଇକି ଆସିଲେ ମହାପ୍ରଭୁ। ଶ୍ରୀବାସ ପଣ୍ଡିତ କହୁଛନ୍ତି ଦେଖନ୍ତୁ, ପଡ଼େ କେନେ ଲୋକ କୃଷ୍ଣ ଭକ୍ତି ଜାଣିବାରେ, ପଡ଼େ କେନେ ଲୋକ କୃଷ୍ଣ ভক্তি করিবার পড়ে কেনে লোক কৃষ্ণ ভক্তি জানিবারে পড়ে কেনে লোক কৃষ্ণ সে যদি নহিলে তবে বিদ্যায় কি করে সে যদি নহিলে তবে বিদ্যায় কি করে ইতে কে সর্বদা ব্যর্থ না গো কাল এতে ক সর্বদা ব্যর্থ না গো কাল পড়িলা ত এবে কৃষ্ণ ভজ সকাল পড়িলা ত এ কৃষ্ণ ভজ সকাল মহাপ্রভুঙ্কু শ্রীবাস পণ্ডিত এই শিক্ষা দৌঁচি কী ভাবুচার আরে খালি কম পড়ুছ কোণ পাঠ পড়ুছ কোণ কৃষ্ণ ভজন কর মহাপ্রভু কোণ কৃষ্ণ ভজন জানি না কিন্তু মহাপ্রভু স্বীকার করলে হ্যাঁ হ্যাঁ ঠিক আছে আপনার যা কুছেন ঠিক কোণ কুছেন চৈতন্য ভাগবত অছি চৈতন্য ভাগবত আদি আদি খণ্ড পড়ে কেনে লোক কৃষ্ণ ভক্তি জাণবার লোক পড়ুচ কী পাঠ পড়িবার উদ্দেশ্য কোণ তুমি পাঠ পড়ুছ পাঠ পড়িবার উদ্দেশ্য কোণ লোক কী পড়তি লোক পড়তি কৃষ্ণ ভক্তি জাণবাই শ্রীবাস পণ্ডিত শিক্ষা দৌঁচ মহাপ্রভুঙ্কু লোক পড়তি কৃষ্ণ ভক্তি জাণবাই সে যদি নহিলে তবে বিদ্যা কি করে সেটা যদি নহেলা পাঠ পড়ি যদি কৃষ্ণ ভক্তি ন জাণিল তাহলে বিদ্যা কোণ করি বিদ্যার কোণ লাভ অছি বিদ্যার কোণ মূল্য রহিলা আর তুমি খালি পড়ুছ কৃষ্ণ ভক্তি করুন কৃষ্ণ ভজন করুন এতে এতে কে সর্বথা ব্যর্থ না গুয়া কাল এতে কে সর্বদা ব্যর্থ এই সবু হলা কোণ ব্যর্থ এ যাহা পাঠ পড়লো যাহা কিছু কল সবু ব্যর্থ না গুয়া কাল আউ সময় বিতাওনি পড়িলা তো এবে কৃষ্ণ ভজহস কাল বর্তমান যাহা পড়লো পড়লো বর্তমান তো পড়লনি কিন্তু বর্তমান ভজন কৃষ্ণ ভজন কর এবে কৃষ্ণ ভজহস কাল এবে তুমি পড়াশোনা যাহা করছ করছ বর্তমান কৃষ্ণ ভজন কর মহাপুরুষ সেটা কোণ কলে জানি হ্যাঁ ঠিক ঠিক আপনার যা কুছেন ঠিক আপনার কৃপা কলে মোর কৃষ্ণ ভক্তি হব মহাপুরু কলে আপনার ঠিক কথা কৌছেন আপনার যদি কৃপা করি মহাপুরু হসি হসি কহিলেন মহাপুরু জাঁদি মতো কৌছেন ঠিক আছে আপন কৃপা কলে মোর এটা কৃষ্ণ ভক্তি নিশ্চিত আপনার কৃপার মোর কৃষ্ণ ভক্তি নিশ্চিত আমার এই পয়েন্টে আলোচনা করলে শ্রীবাস পণ্ডিত কথা আপনার পড়ে নেবে সমস্তে বহু সুন্দর লীলা কিন্তু মহাপ্রভু শ্রীবাস পণ্ডিত এইভাবে কথা শুনেকি সে এইভাবে দৈন্যতার সহ স্বীকার করলে মহাপ্রভু দৈন্যত ছত্র ছত্র অগতরে তেমন আমি স্বীকার করা উচিত যেত কোণী সূত্রর সূচনা মিলুছি আমি সেটি শুণবা উচিত স্বীকার করা উচিত নচে লাভ হবনি আমি এই পয়েন্টে আলোচনা করলে ওয়ান শুড বি নট প্রাউড ওয়ান শুড নট বি প্রাউড অর ফলসলি পফড অফ ইন দিস ওয়ে ওয়ান উইল সিওরলি অডভান্স ইন স্পিরিচুয়াল লাইফ ইন দিস ওয়ে এই রাস্তায় আমি নিশ্চিত ভক্তি মার্গরে অগ্রগতি করা আধ্যাত্মিক রাস্তায় আধ্যাত্মিক পথে আমি নিশ্চিত অগ্রগতি করা নচেত খালি সেই গোটে ক্লাসে থিবা কেতে যাওথিবে আসিকি হিসাব নাই আমার কিন্তু স্থিতি সেয়া লাভ কোণ তবে আমি প্রসঙ্গক্রমে শুনলে সনাতন গোস্বামী রূপ গোস্বামী কিভাবে দৈন্য তাকে আমি শ্রবণ করলে বর্তমান সনাতন গোস্বামী গোটে দৈন্য ভাব আমি শুণবা সমস্ত জাঁচি কিন্তু প্রসঙ্গ যেহেতু আসছে সেটা শুণবা আবশ্যক ঝাড়খণ্ড পথ দিয়ে যেত সনাতন গোস্বামী আসছেন মথুরার আসছেন শ্রীক্ষেত্রকু শ্রীক্ষেত্রকে যেত আসছেন আসলা বেড়ে কোণ হয়েছি ঝাড়খণ্ডের জল বহু খারাপ জলরে সে স্নান করছেন পান করছেন আ মঝে মঝে উপবাস বি করছেন কারণ সে তো চাল চাল আসছেন ସେ ଝାଡ଼ଖଣ୍ଡର ଯେଉଁ ଜଳରେ ସ୍ନାନ କରିଛନ୍ତି, ଉପବାସ କରିଛନ୍ତି, ଏଇଭଳି ଅବସ୍ଥାରେ ତ ଆସିଛନ୍ତି, ତାଙ୍କ ଶରୀରରେ କ'ଣ ହେଇଛି? କଣ୍ଡ ହେଇଯାଇଛି। ସେଇଠି କୃଷ୍ଣଦାସ କବିରାଜ ଗୋସ୍ୱାମୀ କେତେ ସୁନ୍ଦର ରଚନା କରିଛନ୍ତି। ଏଇ ସନାତନ ଗୋସ୍ୱାମୀଙ୍କର ଭାବଟା କିଭଳି ଦେଖନ୍ତୁ, ଆମେ କେବଳ ଆଲୋଚନା କରୁଛେ ଏଇ ସନାତନ ଗୋସ୍ୱାମୀଙ୍କ ଲୀଳା ଆମେ ଆଲୋଚନା କରିବା ପାଇଁ ଯାଉନେ। ସନାତନ ଗୋସ୍ୱାମୀଙ୍କ ଲୀଳା ଯଦି ଆଲୋଚନା କରାଯିବ, ମହାରାଜ ତ ଆଲୋଚନା କରିଛନ୍ତି ପୁରା 7 ଦିନ 8 ଦିନ 10 ଦିନ ଚାଲିବ। ଆମେ ଖାଲି ସନାତନ ଗୋସ୍ୱାମୀଙ୍କର ଦୈନ୍ୟ ଭାବ କେଉଁଠି କେଉଁଠି ଅଛି ତାକୁ ଆମେ ଆଲୋଚନା କରୁଛେ। କିଭଳି ସେ ନିଜକୁ ଏଇଭଳି ସୁନିଶ୍ଚ ଭାବରେ ବିଚାର କରୁଥିଲେ, ତୃଣା ଅଫି ସୁନିଶ୍ଚ କିଭଳି ସେ ବିଚାର କରୁଛନ୍ତି ଦେଖନ୍ତୁ। ଆଜି ତ ଆସୁଛନ୍ତି, ଏଣେ କ'ଣ କଣ୍ଡୁ ହେଇଯାଇଛି, ରସ ସବୁ ନିର୍ଗତ ହେଉଛି। ଶେଷରେ ସନାତନ ଗୋସ୍ୱାମୀ ଶେଷରେ ବିଚାର କରିକରି ଆସୁଛନ୍ତି। କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ନିର୍ବେଦ ହଇଲ ପଥେ କରେ ନ ବିଚାର, ନିର୍ବେଦ ହଇଲ ପଥେ କରେ ନ ବିଚାର, ନିଚ ଜାତି ଦେହ ମୋର ଅତ୍ୟନ୍ତ ଅସାର, ନିଚ ଜାତି ଦେହ ମୋର ଅତ୍ୟନ୍ତ ଅସାର। କେତେ ଦୈନ୍ୟତାର ସହିତ ବିଚାର କରୁଛନ୍ତି, ଦେଖୁନାହାନ୍ତି ନିଚ ଜାତି କେତେ ଥର କହିକି ଆସିଲେଣି, ଗତକାଲି ଆମେ ଶୁଣୁଥିଲେ କେତେ ଜାଗାରେ କହିଥିଲେ, ଏଇଠି ପୁଣି ସେ କଥା କହୁଛନ୍ତି। ନିର୍ବେଦ ହଇଲ ପଥେ କରେ ନ ବିଚାର, ପଥରେ ଆସିଲା ସମୟରେ ନିର୍ବେଦ ହେଇଗଲା ତାଙ୍କର। ନିର୍ବେଦ ମାନେ, ନିର୍ବେଦ ମାନେ କ'ଣ? ନିର୍ବେଦ ହଇଲ ପଥେ କରେ ନ ବିଚାର, ନିର୍ବେଦ ହେଲା। ନିର୍ବେଦ ମାନେ କ'ଣ? ଉପଯୁକ୍ତ ଜ୍ଞାନରେ ସ୍ଥିର ହେଇକି ସେ ବିଚାର କଲେ, ସଂସାର ଅନିତ୍ୟ, ଦେହ ଅନିତ୍ୟ, ଏ ଦେହ ପାଇକି ମୋର ଭଜନ ହେଲାନି, ହରିଭଜନ କରିପାରିଲିନି, ଜନ୍ମକୁ ସାର୍ଥକ କରିପାରିଲିନି, ପୁଣି ଏଇ ଦେହର କ'ଣ ପୋଷଣ ପାଇଁ କେତେ ଅନ୍ୟାୟ କାର୍ଯ୍ୟ କରିଛି, ଏଇଭଳି ଏଇ ରୂପକ ଜ୍ଞାନକୁ ନିର୍ବେଦ ବୋଲି କୁହାଯାଏ। ଏଇଟା ହେଉଛି ନିର୍ବେଦ। ତ ନିର୍ବେଦ ହେଲ ପଥେ କରେ ନ ବିଚାର, ଏଇଭଳି ବିଚାର କରୁଛନ୍ତି। ଦିନ ହେଲେ ହରିଭଜନ କଲିନି, ଭଗବତ ଭକ୍ତି କଲିନି, ଦେହ ପାଇଁ ପୋଷଣ କଲି, ରାସ୍ତାରେ ବିଚାର କରିକି ଆସୁଛନ୍ତି। ଆଉ ନିଚ ଜାତି ଦେହ ମୋର ଅତ୍ୟନ୍ତ ସାର, ନିଚ ଜାତି, ନିଚ ଜାତି ଥିଲେ ଗତକାଲି ଆମେ ଶୁଣୁଥିଲେ ନା, ଭରଦ୍ୱାଜ, ଭରଦ୍ୱାଜ ଗୋତ୍ରୀୟ, କାଲି ଭରଦ୍ୱାଜ ଗୋତ୍ରୀୟ କହିଥିଲି ନା, ନା କ'ଣ କହିଥିଲି, ଭରଦ୍ୱାଜ, ଭରଦ୍ୱାଜ ଗୋତ୍ରୀୟ ଥିଲେ ଏବଂ ଯଦୁର୍ବେଦୀ, ଯଜୁର୍ବେଦୀ ବ୍ରାହ୍ମଣ ଥିଲେ ତାଙ୍କର ପୂର୍ବପୁରୁଷମାନେ। ଆଉ ସେଇ ପରମ୍ପରା, ସେଇ ବଂଶରେ ସେ ଆସୁଛନ୍ତି ଆଉ। ଯଜୁର୍ବେଦୀ, ଭରଦ୍ୱାଜ ଗୋତ୍ରୀୟ ହେଉଛନ୍ତି ବ୍ରାହ୍ମଣ, ତାଙ୍କର ପୂର୍ବପୁରୁଷମାନେ ହେଉଛନ୍ତି କ'ଣ, କର୍ଣ୍ଣାଟକ ରାଜବଂଶ, କର୍ଣ୍ଣାଟକ ରାଜବଂଶରେ ତାଙ୍କର ପୂର୍ବପୁରୁଷମାନେ, ସେଇ ବଂଶରେ ସେ। କିନ୍ତୁ କ'ଣ ବିଚାର କରୁଛନ୍ତି, ନିଚ ଜାତି ଦେହ ମୋର, ମୋ ନିଚ ଜାତି ଦେହ, ଆଉ ଅତ୍ୟନ୍ତ ଅସାର, ଅତ୍ୟନ୍ତ ଅସାର, କାହିଁକି ଅସାର, କାହିଁକି ନିଚ ଜାତି ଦେହ କହିଲେ ପୁଣି ଅତ୍ୟନ୍ତ ଅସାର କହିଲେ, ଦେଖନ୍ତୁ ଦୈନ୍ୟ ଭାବଟା କିଭଳି, ଅସାର କାହିଁକି କହୁଛନ୍ତି, କାରଣ ମୁଁ ନିଚ କାର୍ଯ୍ୟ କରିଛି ନା, ତେଣୁ ଶରୀର ହେଉଛି ଅସ୍ପୃଶ୍ୟ ଏବଂ ଅସାର। ଦ୍ୱିତୀୟ କାରଣ ହେଉଛି ଅକର୍ମଣ୍ୟ, ବର୍ତ୍ତମାନ ମୋର ଶରୀର ବି କ'ଣ କଣ୍ଡୁ ହେଇଗଲାଣି, ତେଣୁ ଏ ନିଚ ଶରୀର ଏ କିଛି ଲାଭ ନାହିଁ, ଏଇଭଳି ବିଚାର କରିକି ଆସୁଛନ୍ତି। ଆଉ ପୁଣି ଦୈନ୍ୟ ଭାବ କ'ଣ ଦେଖନ୍ତୁ, ମୁଁ ଯିବି ଶ୍ରୀକ୍ଷେତ୍ର, ଆସୁଛନ୍ତି କୁଆଡ଼େ, ଶ୍ରୀକ୍ଷେତ୍ରକୁ ଯିବେ ନା, କିନ୍ତୁ ଶ୍ରୀକ୍ଷେତ୍ର ଯିବା ବାଟରେ ବିଚାର କରୁଛନ୍ତି ଏହା, ଜଗନ୍ନାଥ ଗେଲେ ତାର ଦର୍ଶନ ନା ପାଇବ, ଜଗନ୍ନାଥ ଗେଲେ ତାର ଦର୍ଶନ ନା ପାଇବ, ମହାପ୍ରଭୁର ଦର୍ଶନ ସଦା କରିତେ ନାରିବ, ମହାପ୍ରଭୁର ଦର୍ଶନ ସଦା କରିତେ ନାରିବ। କ'ଣ ବିଚାର କରୁଛନ୍ତି, କେବଳ ରାସ୍ତାରେ ଆସିଲା ବେଳେ ଦେଖନ୍ତୁ ଦୈନ୍ୟ ଭାବଟା କିଭଳି, ଜଗନ୍ନାଥ ଗେଲେ ତାର ଦର୍ଶନ ନା ପାଇବ, ଜଗନ୍ନାଥ ଗେଲେ ମାନେ ଜଗନ୍ନାଥଙ୍କ ଧାମକୁ, ଜଗନ୍ନାଥଙ୍କ କ୍ଷେତ୍ରକୁ ମୁଁ ଯଦି ଯିବି ପହଞ୍ଚିବି, ଆସୁଛନ୍ତି ତ, ଜଗନ୍ନାଥ ଧାମ ଗଲେ ଜଗନ୍ନାଥଙ୍କ ଦର୍ଶନ ପାଇବିନି। ଆଚ୍ଛା, ଜଗନ୍ନାଥ ଦର୍ଶନ କାହିଁ ପାଇବିନି ବିଚାର କରୁଛନ୍ତି, କ'ଣ ପାଇଁ, ତିଲରାମପୁର କହିଲେ ଜଗନ୍ନାଥ ଦେଶକୁ ଗଲେ, ଜଗନ୍ନାଥ କ୍ଷେତ୍ର ପୁରୀକୁ ଗଲେ ମୁଁ ଜଗନ୍ନାଥ ଦର୍ଶନ ପାଇବିନି, ତାର ଦର୍ଶନ ନା ପାଇବ, ଦର୍ଶନ ପାଇବିନି କାହିଁକି, ଜଗନ୍ନାଥ କ'ଣ ମନା କରୁଛନ୍ତି, ଆସେ ନା ମୋ ପାଖକୁ। ହଁ, ନିଜେ ଦୈନ୍ୟତା ସ୍ୱଭାବ ବିଶିଷ୍ଟ ବିଚାର କରୁଛନ୍ତି, ମୁଁ ଜଗନ୍ନାଥଙ୍କ ମନ୍ଦିରକୁ ତ ଯିବିନି, ଆଉ ଦର୍ଶନ ପାଇବି କେମିତି। ଆଚ୍ଛା, ଜଗନ୍ନାଥ ଦର୍ଶନ ପାଇବନି, ମହାପ୍ରଭୁଙ୍କର ତ ଦର୍ଶନ ପାଇବ ନା, ମହାପ୍ରଭୁଙ୍କ ଦର୍ଶନ ବି ସବୁ ସମୟରେ ପାଇବିନି। ତାପରେ କହୁଛନ୍ତି ମହାପ୍ରଭୁର ଦର୍ଶନ ସଦା କରିତେ ନାରିବ, ମହାପ୍ରଭୁଙ୍କ ଦର୍ଶନ ମଧ୍ୟ ମୁଁ ସବୁବେଳେ କରିପାରିବିନି। ଦେଖନ୍ତୁ ତାଙ୍କ ଦୈନ୍ୟ ଭାବଟା ଏହା, କେବଳ ଆପଣ ଧ୍ୟାନ ଦେଇ ଯିବେ ଏଇଠି, ସେ ବିଚାର କରିଛନ୍ତି ସେ ମହାପ୍ରଭୁଙ୍କ ଦର୍ଶନ ମୁଁ ସର୍ବଦା ପାଇବିନି, କିନ୍ତୁ ମହାପ୍ରଭୁ କ'ଣ କରିବେ ଦେଖିବେ, ମହାପ୍ରଭୁ ତାଙ୍କୁ ସର୍ବଦା ଦର୍ଶନ ଦେବେ। ଏଇଟା ଧ୍ୟାନ ରଖିଥାନ୍ତୁ, ସ୍ମରଣ ରଖିଥିବେ ତାଙ୍କର ଦୈନ୍ୟ ଭାବଟା କ'ଣ। ଦେଖନ୍ତୁ ଦୈନ୍ୟ ଭାବରେ ସେ କହୁଛନ୍ତି ମହାପ୍ରଭୁଙ୍କ ଦର୍ଶନ ମୁଁ ସବୁବେଳେ ପାଇବିନି, କିନ୍ତୁ ମହାପ୍ରଭୁ ତାଙ୍କୁ ସବୁବେଳେ ଦର୍ଶନ ଦେବେ, କି ସିଏ ଭାବୁଛନ୍ତି କ'ଣ ସବୁବେଳେ ଦର୍ଶନ ପାଇବିନି। ଆଚ୍ଛା, କାହିଁକି ଦର୍ଶନ ପାଇବିନି ମହାପ୍ରଭୁଙ୍କର, ଜଗନ୍ନାଥ ମନ୍ଦିର ଭିତରୁ ଯିବେନି ହେଲା ଠିକ୍ ଅଛି, ମହାପ୍ରଭୁଙ୍କ ଦର୍ଶନ ସବୁବେଳେ ପାଇବିନି ବୋଲି କହିଲେ କାହିଁକି, କାହିଁକି ପାଇବିନି ବୋଲି ବିଚାର କରୁଛନ୍ତି, ତା ପରବର୍ତ୍ତୀ ପର୍ଯ୍ୟାୟରେ ବିଚାର କରୁଛନ୍ତି। ତା ପରବର୍ତ୍ତୀ ପର୍ଯ୍ୟାୟରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ରଚନା କରିଛନ୍ତି ମହାପ୍ରଭୁଙ୍କ ଦର୍ଶନ କାହିଁ ପାଇବିନି ସବୁବେଳେ। ମନ୍ଦିର ନିକଟେ ସୁନି ତାର ବାସା ସ୍ଥିତି, ମନ୍ଦିର ନିକଟେ ସୁନି ତାର ବାସା ସ୍ଥିତି, ମନ୍ଦିର ନିକଟ ଯାଇତେ ମୋର ନାହିଁ ଶକ୍ତି, ମନ୍ଦିର ନିକଟ ଯାଇତେ ମୋର ନାହିଁ ଶକ୍ତି। କାହିଁକି ମହାପ୍ରଭୁଙ୍କର ଦର୍ଶନ ସବୁବେଳେ ପାଇବେନି, ଦେଖନ୍ତୁ ଏଠି କ'ଣ ବିଚାର କଲେ, ମହାପ୍ରଭୁଙ୍କ ଦର୍ଶନ ପାଇବେନି ବିଚାର କରୁଛନ୍ତି ଏଥିପାଇଁ, ତାର ବାସା ସ୍ଥିତି, ମୁଁ ତ ଶୁଣିଛି ମନ୍ଦିର ନିକଟରେ ମହାପ୍ରଭୁ ରୁହନ୍ତି, ମହାପ୍ରଭୁ ମନ୍ଦିର ନିକଟରେ ରୁହନ୍ତି, କିନ୍ତୁ ମୁଁ ମହାପ୍ରଭୁଙ୍କ ଦର୍ଶନ ପାଇବିନି କାହିଁକି, ମୁଁ ତ ମନ୍ଦିର ନିକଟକୁ ଯିବିନି, ମନ୍ଦିର ଭିତରକୁ ତ ଯିବିନି। ବିଚାର କଲେ ମନ୍ଦିର ନିକଟକୁ ମଧ୍ୟ ଯିବା ପାଇଁ ମନା କରୁଛନ୍ତି, ମାନେ ମନ ବିଚାର କରୁଛନ୍ତି ମନ୍ଦିର ନିକଟକୁ ମଧ୍ୟ ମୁଁ ଯିବିନି, ସେ ମନ୍ଦିର ନିକଟକୁ କାହିଁକି ଯିବନି, ମନ୍ଦିର ଭିତରକୁ ଯିବନି ଠିକ୍ ଅଛି, ମନ୍ଦିର ନିକଟକୁ କାହିଁକି ଯିବନି। କେତେ ଦୈନ୍ୟ ଦେଖନ୍ତୁ, ଦୈନ୍ୟ ଭାବଟା କ'ଣ, କିନ୍ତୁ ମହାପ୍ରଭୁ ସବୁବେଳେ ଦର୍ଶନ ଦେବେ, କହୁଛନ୍ତି ମନ୍ଦିର ନିକଟ ଯାଇତେ ମୋହି ମୋର ନାହିଁ ଶକ୍ତି, ମୋର ଶକ୍ତି ନାହିଁ, ଶକ୍ତି ନାହିଁ ମାନେ କ'ଣ ଚାଲିପାରୁନ ନା କ'ଣ, କହିଲେ ନା ମୋର ନାହିଁ ଶକ୍ତି, ଶକ୍ତି ମାନେ ଏଠି କ'ଣ, ଶକ୍ତିର ଅର୍ଥ କ'ଣ ମାନେ ମୋର ଅଧିକାର ନାହିଁ, ମୁଁ ଯୋଗ୍ୟ ନୁହଁ ମନ୍ଦିର ନିକଟକୁ ଯିବା ପାଇଁ, ମୁଁ ଯୋଗ୍ୟ ନୁହଁ। ମହାପ୍ରଭୁ ରହୁଥିଲେ କେଉଁଠି, ମନ୍ଦିର ନିକଟରେ ମହାପ୍ରଭୁ କେଉଁଠି ରହୁଥିଲେ, କାଶୀ ମିଶ୍ରଙ୍କ ଘରେ, କାଶୀ ମିଶ୍ର ଘର ନା ସେଟା, କାଶୀ ମିଶ୍ରଙ୍କ ଘରେ ରହୁଛନ୍ତି, ଇଏ ବିଚାର କରୁଛନ୍ତି ମୁଁ ମନ୍ଦିର ନିକଟକୁ, ମନ୍ଦିର ଭିତରୁ ଦେଖନ୍ତୁ କେତେ ଦୈନ୍ୟ, ମନ୍ଦିର ଭିତରକୁ ଯିବିନି ଜଗନ୍ନାଥ ଦର୍ଶନ ପାଇବିନି, ମନ୍ଦିର ନିକଟକୁ ବି ଯାଇପାରିବିନି, ଯାଇକି ମହାପ୍ରଭୁଙ୍କ ଦର୍ଶନ ବି ସବୁବେଳେ ପାଇବିନି। ଆଚ୍ଛା, ମନ୍ଦିର ନିକଟକୁ କାହିଁକି ଯାଇପାରିବନି, ତୁମର ଅଧିକାର ନାହିଁ ବୋଲି କାହିଁ ବିଚାର କରୁଛ, କାହିଁକି ସନାତନ ଗୋସ୍ୱାମୀ ବିଚାର କରୁଛନ୍ତି, ତା'ପର ପାୟାରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ରଚନା କରୁଛନ୍ତି, ତାଙ୍କ ବିଚାରଟା କ'ଣ। ଦେଖନ୍ତୁ ସବୁ ଭାବରେ କେବଳ ଏଇ ଗୋଟେ ଜିନିଷ, ତୃଣାନ୍ତ ବିଶ୍ୱ ନିଜନ ଭାବ, ମୁଁ ଯାଇପାରିବିନି ଦର୍ଶନ ପାଇବିନି, ତା କାହିଁକି ବିଚାର କରୁଛନ୍ତି ଯାଇପାରିବିନି, ଏ ଦେଖନ୍ତୁ ଜଗନ୍ନାଥ ସେବକ ଫେରେ କାର୍ଯ୍ୟ ଅନୁରୋଧେ, ଜଗନ୍ନାଥ ସେବକ ଫେରେ କାର୍ଯ୍ୟ ଅନୁରୋଧେ, ତାର ସ୍ପର୍ଶ ହୋଇଲେ ମୋର ହୋଇବେ ଅପରାଧେ, ତାର ସ୍ପର୍ଶ ହୋଇଲେ ମୋର ହୋଇବେ ଅପରାଧେ। ଏଇ ବିଚାରରେ ସେ ଭାବୁଛନ୍ତି ମୁଁ ଯାଇପାରିବିନି, ମୁଁ ଯିବିନି, ଯାଇପାରିବିନି, ମୁଁ ଯିବିନି ବୋଲି ଭାବୁଛନ୍ତି। ଜଗନ୍ନାଥର ସେବକ ଫେରେ କାର୍ଯ୍ୟ ଅନୁରୋଧେ, ମନ୍ଦିର ଭିତରକୁ ତ ଯାଇପାରିବେନି ଆମେ ଶୁଣିଲେ, କିନ୍ତୁ ମନ୍ଦିର ପାଖକୁ ବି ଯିବା ପାଇଁ ସେ ଅନିଚ୍ଛୁକ, ଜୟ ଶ୍ରୀ ଶ୍ରୀ ଗୌର୍ଣ୍ଣିତାୟ ଶ୍ରୀ ଶ୍ରୀ କୃଷ୍ଣ ରାମ କି ଜୟ। ତ ମନ୍ଦିର ନିକଟକୁ ଯିବା ପାଇଁ କାହିଁକି ବିଚାର କରୁଛନ୍ତି ମୁଁ ଅଧିକାରୀ ନୁହଁ, ଜଗନ୍ନାଥର ସେବକ ଫେରେ କାର୍ଯ୍ୟ ଅନୁରୋଧେ, ଅର୍ଥାତ୍ ମନ୍ଦିର ନିକଟକୁ ତ ସେଇ ରାସ୍ତାରେ ତ ଯିବେ ନା, ବିଚାର କରୁଛନ୍ତି ମୁଁ ଯେଉଁ ସେଇ ରାସ୍ତାରେ ଯିବି, ରାସ୍ତାରେ ଗଲେ କ'ଣ ହେବ, ଜଗନ୍ନାଥଙ୍କର ସେବକମାନେ ସେଇ ରାସ୍ତାରେ ଯିବା ଆସିବା କରୁଥିବେ କି ନାହିଁ, ଜଗନ୍ନାଥଙ୍କ ସେବା କାର୍ଯ୍ୟ ପାଇଁ ସେମାନେ ଯିବା ଆସିବା କରୁଥିବେ କି ନାହିଁ, ଆଉ ଜଗନ୍ନାଥଙ୍କ ସେବା ପାଇଁ ଯେଉଁ ସେ ରାସ୍ତାରେ ଯିବା ଆସିବା କରୁଥିବେ ତାଙ୍କର ସେବକମାନେ, ମୁଁ ଗଲା ମାନେ କ'ଣ ହେବ, ତାର ସ୍ପର୍ଶ ହେଲେ ମୋର ହୋଇବେ ଅପରାଧେ, ତାଙ୍କ ଦେହରେ ମୁଁ ଯଦି ସ୍ପର୍ଶ ହେଇଯିବି, ମୋତେ ସ୍ପର୍ଶ କଲା ମାନେ କ'ଣ ହେବ, ସେମାନେ ଅପବିତ୍ର ହେଇଯିବେ, ମୁଁ ତାଙ୍କୁ ଅପବିତ୍ର କରିଦେଲି, ତ ଏଇଟା ମୋର ଅପରାଧ ହେବ, ସେମାନେ ସେମାନେ ତ ଜାଣନ୍ତି ନା, ସେମାନେ ସେବାରେ ଲାଗିଯିବେ, ସେମାନେ ଯାଇକି ସେବା କରିବେ, କିନ୍ତୁ ମୋର ଅପରାଧ ହେବ ନା, ଦେଖନ୍ତୁ ଦୈନ୍ୟ ଭାବ କିଭଳି, ସେ କେଉଁଠି ମାନେ ତାଙ୍କ ସ୍ଥିତି ଉନ୍ନତ ସ୍ଥିତି ଭଗବାନଙ୍କ ନିଜ ପାର୍ଷଦ, କିନ୍ତୁ କ'ଣ ବିଚାର କରୁଛନ୍ତି, ତାର ସ୍ପର୍ଶ ହେଲେ ମୋର ହୋଇବେ ଅପରାଧେ, ମୁଁ ଅସ୍ପୃଶ୍ୟ ଅପବିତ୍ର, ତେଣୁ ମୋର ଯଦି ସ୍ପର୍ଶ ହେବ ଜଗନ୍ନାଥଙ୍କ ସେବକମାନଙ୍କୁ ତାହେଲେ ମୋର ଅପରାଧ ହେବ, ତେଣୁ ମୁଁ ଜଗନ୍ନାଥ ମନ୍ଦିର ନିକଟକୁ ଯାଇପାରିବିନି, ଆଉ ଜଗନ୍ନାଥ ମନ୍ଦିରକୁ ଭିତରକୁ ବି ଯାଇପାରିବିନି, ତାହେଲେ କ'ଣ କରିବି, ବିଚାର କରୁଛନ୍ତି, ଏଇ ବିଚାରରେ ସେ ଆସୁଛନ୍ତି, ତାପରେ ସେ କ'ଣ କ'ଣ ବିଚାର କରୁଛନ୍ତି, ତାତେ ଯଦି ଏହି ଦେହ ଭଲ ସ୍ଥାନ ଦିଏ, ଦୁଃଖ ଶାନ୍ତି ହୟ ଆର ସଦ୍ଗତି ପାଇଏ, କହିଲେ ତାତେ ଯଦି ଏଇ ଦେହ ଭଲ ସ୍ଥାନ ଦିଏ, ଯଦି ଏ ଦେହଟା ଯଦି ଭଲ ସ୍ଥାନରେ ଦେଇଦେବି ତାହେଲେ କ'ଣ ହେବ, ଦୁଃଖ ଶାନ୍ତି ହୟ, ଯେଉଁ ଦୁଃଖଟା ମୋର ଅଛି ଶାନ୍ତି ହେଇଯିବ, ଆଉ ଆର ସଦ୍ଗତି ପାଇବେ, ସଦ୍ଗତି ମଧ୍ୟ ପାଇଯିବି, ସେ ଦୁଃଖ ଶାନ୍ତି ହେବେ ସଦ୍ଗତି ପାଇବେ କେମିତି ଏଇଟା କହୁଛନ୍ତି, କ'ଣ କରିବେ ତାହେଲେ ଭଲ ସ୍ଥାନରେ କ'ଣ ଦେବେ, କେଉଁ ଭଲ ସ୍ଥାନରେ ଦେବା ପାଇଁ ଚାହିଁଛନ୍ତି ଗତିପ୍ରଭୁ ଜାଣିଛନ୍ତି, ହଁ ହଁ ସେଇ ପ୍ରସଙ୍ଗ, ତ ଏଇଠି ସେ ବିଚାର କରିକି ଆସୁଛନ୍ତି, ଆଉ ତ ବର୍ତ୍ତମାନ ତ ଅଛନ୍ତି ପ୍ରଭୁଜୀ ଆମର ଅଣସର ଘରେ ଅଛନ୍ତି ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ, ସେ ଆସିବେ, ଆସିଲା ପରେ ତ ରଥଯାତ୍ରା ହେବେ, ସନାତନ ଗୋସ୍ୱାମୀ ଆସିବା ସମୟରେ ଏଇ ବିଚାର ଆସୁଛନ୍ତି, ଜଗନ୍ନାଥ ରଥ ଯାତ୍ରା ହୋଇବେ ନବାହିର, ଜଗନ୍ନାଥ ରଥ ଯାତ୍ରା ହୋଇବେ ନବାହିର, ତାରଥ ଚାକାଏ ଛାଡ଼ି ମୁଁ ଏଇ ଶରୀର, ତାର ରଥ ଚାକାଏ ଛାଡ଼ି ମୁଁ ଏଇ ଶରୀର, ମହାପ୍ରଭୁ ରାଗେ ଆର ଦେଖି ଜଗନ୍ନାଥ, ମହାପ୍ରଭୁ ରାଗେ ଆର ଦେଖି ଜଗନ୍ନାଥ, ରଥେ ଦେହ ଛାଡ଼ି ମୁଁ ଏଇ ପରମ ପୁରୁଷାର୍ଥ, ରଥେ ଦେହ ଛାଡ଼ି ମୁଁ ଏଇ ପରମ ପୁରୁଷାର୍ଥ, ସନାତନ ଗୋସ୍ୱାମୀ ଏଇ ଚିନ୍ତା କରିକରି ଆସୁଛନ୍ତି, ଜଗନ୍ନାଥ ରଥଯାତ୍ରା ହୋଇବେ ନ ବାହିର, ମୁଁ ସିନା ମନ୍ଦିର ଭିତରକୁ ଯିବିନି କି ସେଇ ରାସ୍ତାରେ ଯିବିନି, ସେ ରାସ୍ତାରେ ଗଲେ ଅପରାଧ ହେବ, ମନ୍ଦିର ଭିତରକୁ ଗଲେ ବି ଅପରାଧ ହେବ, ତେଣୁ ମନ୍ଦିର ଭିତରକୁ ଯାଇକି ଜଗନ୍ନାଥଙ୍କୁ ଦର୍ଶନ କରିପାରିବିନି, ସେ ରାସ୍ତାରେ ମଧ୍ୟ ଯାଇକି ମହାପ୍ରଭୁଙ୍କୁ ଦର୍ଶନ କରିପାରିବିନି ସବୁବେଳେ, ତେଣୁ କାହିଁକି ଏ ସ୍ୱର ରଖିବି, ବର ଏମିତି ଗୋଟେ ଭଲ ସ୍ଥାନରେ ସ୍ୱରକୁ ଦେବି ଯେଉଁଥିରେ ମୋର ସଦ୍ଗତି ମଧ୍ୟ ହେଇଯିବ, କେଉଁ ସ୍ଥାନ କେମିତି ଦେବେ, ଜଗନ୍ନାଥ ରଥଯାତ୍ରା କ'ଣ ହୋଇବେ ବାହିର, ହୋଇବେନି ବାହିର, ଜଗନ୍ନାଥ ରଥଯାତ୍ରାକୁ ବାହାରକୁ ଆସିବେ ନା, ଜଗନ୍ନାଥ ରଥଯାତ୍ରାକୁ ବାହାରକୁ ଆସିବେ, ତାର ରଥ ଚାକାଏ ଛାଡ଼ି ମୁଁ ଏଇ ଶରୀର, ତାଙ୍କ ରଥ ଚକାରେ ଏ ସ୍ୱର ଛାଡ଼ିଦେବି, ଆଚ୍ଛା ରଥ ଚକାରେ ସ୍ୱର ଛାଡ଼ କ'ଣ କଲ୍ୟାଣ ହେଇଯିବ, ରଥ ଚକାରେ ଯାଇକି ସ୍ୱର ଛାଡ଼ିଦେବେ କଲ୍ୟାଣ ହେବ, କାହିଁ ବିଚାର କରୁଛନ୍ତି କେତେ ଉନ୍ନତ ବିଚାର ଦେଖନ୍ତୁ, କାହିଁକି କଲ୍ୟାଣ ହେବ, ସେ ତର୍ଜମା କରିକି କହୁଛନ୍ତି ମୋର କଲ୍ୟାଣ ହେବ ନିଶ୍ଚିତ, ଉନ୍ନତ ଗତି ହେବ, କାହିଁକି ଉନ୍ନତ ଗତି ହେବ, କେତେ କାରଣ ଦେଖନ୍ତୁ, ତିନିଟା କାରଣ କହୁଛନ୍ତି, ତିନିଟା କାରଣରୁ ମୋର ଉନ୍ନତ ଗତି ହେବ, ପ୍ରଥମ କାରଣ ହେଉଛି ମହାପ୍ରଭୁର ଆଗେ, ରଥଯାତ୍ରା ସମୟରେ ମହାପ୍ରଭୁ ଥିବେ କି ନାହିଁ, ମହାପ୍ରଭୁ କୀର୍ତ୍ତନ କରୁଛନ୍ତି କି ନାହିଁ? ମହାପ୍ରଭୁ କୀର୍ତ୍ତନ କରୁଥିବେ, ତେଣୁ ମହାପ୍ରଭୁଙ୍କ ସାମ୍ନାରେ, ମହାପ୍ରଭୁଙ୍କ ସାମ୍ନାରେ ସ୍ୱର ଛାଡ଼ିବି, ପ୍ରଥମ ଲାଭ। ଦ୍ୱିତୀୟ ଲାଭ ହେଉଛି ମହାପ୍ରଭୁର ଆଗେ ଆର୍ ଦେଖି ଜଗନ୍ନାଥ, ଜଗନ୍ନାଥଙ୍କୁ ଦର୍ଶନ କରିବି, ସ୍ୱର ଛାଡ଼ିବି। ମହାପ୍ରଭୁଙ୍କ ଆଗରେ ଜଗନ୍ନାଥଙ୍କୁ ଦର୍ଶନ କରିବି। ଏବଂ ତୃତୀୟ ହେଉଛି ରଥ ଦେହେ, ରଥ ଦେହରେ ସ୍ୱର ଛାଡ଼ିବି। ତ ତିନିଟି ଯାକ ଭଗବାନଙ୍କର, ସ୍ୱୟଂ ଭଗବାନ ଦୁଇ ଜଣ, ପୁଣି ଭଗବାନଙ୍କର ରଥ, ତାହେଲେ ମୋର କଲ୍ୟାଣ କ'ଣ ହେବନି? ହେବ ନା ନାହିଁ? ତେଲରାମରୁ କଲ୍ୟାଣ ହେବ କି ନାହିଁ? ଜଗନ୍ନାଥଙ୍କୁ ଦେଖିବେ ମହାପ୍ରଭୁଙ୍କ ସାମ୍ନାରେ, ପୁଣି ଜଗନ୍ନାଥଙ୍କ ରଥ ଜଗା ଦଳେ। ତିନିଟା କାରଣ ଭାବୁଛନ୍ତି ସନାତନ ଗୋସ୍ୱାମୀ, କଲ୍ୟାଣ ତ ନିଶ୍ଚିତ ହେବ। ସେ ଆମର ପୁରୁଣା କଥା ମୁଁ କହୁଛି, ଗୋଟେ ଆମର ଭକ୍ତ ଥିଲେ, ପୁରୁଣା ଭକ୍ତ ମୁଁ କହୁଛି, ଆପଣ ଜାଣିପାରିବେ, ଆସିବ। ସିଏ ଯେତେବେଳେ ନ୍ୟୁ ଡ୍ୟୁଟି ଟ୍ରେନିଂ ନେଉଥିଲେ, ନ୍ୟୁ ଡ୍ୟୁଟି ଟ୍ରେନିଂ ନେବା ସମୟରେ ସିଏ ଯିଏ ଆମର ଥିଲେ ସେ ସମୟରେ ଟ୍ୟୁଟର, ସେ କହନ୍ତି, ପ୍ରଭୁ ମଦନମୋହନ ପ୍ରଭୁ ଥାନ୍ତି ନା କ'ଣ? ତାଙ୍କୁ କହିଲେ, ଆଚ୍ଛା ପ୍ରଭୁ, ଆଉ ଆମେ ହରେ କୃଷ୍ଣ କହିକି କୂଅ ଗୁଡ଼େଇକି ମରିଗଲେ ହେବନି? କିଏ କହିଥିଲା ଏଇଟା? ହରେ କୃଷ୍ଣ କହିବା, କୂଅ ଗୁଡ଼େଇ ପଡ଼ିବା, ପ୍ରାଣ ଛାଡ଼ିଦେବା, କଲ୍ୟାଣ ହେବ କି ନାହିଁ? ହଁ, ବେକରେ ଗାମୁଛା ବାନ୍ଧିବା, ବାନ୍ଧିକି ଝୁଲି ପଡ଼ିବା, ଝୁଲିଲା ସମୟରେ ହରେ କୃଷ୍ଣ କହିକି ଡେଇଁ ପଡ଼ିବା, ବଡ ପେଟରେ ହରେ କୃଷ୍ଣ କହିକି କୂଅ ଭିତରୁ ଡେଇଁ ପଡ଼ିବା, କଲ୍ୟାଣ ହେବ କି ନାହିଁ? ଭଗବାନ କୁହାହେଇଛି ନା, ଭଗବାନଙ୍କୁ ଚିନ୍ତନ କରି ଭଗବାନଙ୍କ ନାମ କରି ଯଦି ସ୍ୱର ଛାଡ଼ିବ କଲ୍ୟାଣ ହେବ। ସନାତନ ଗୋସ୍ୱାମୀ ସେ ବିଚାର କରୁଛନ୍ତି, କ'ଣ ଥିଲା ରାମରୁ ଏ ବିଚାର କାହାର ଥିଲା? ହରେ କୃଷ୍ଣ କହିକି କୂଅ ଡେଇଁ ପଡ଼ିବା କିଏ କହୁଥିଲା? ଅନ୍ତ ନାରାୟଣ ସ୍ମୃତି, ହଁ ହଁ ସେ ସେୟା। ତାହେଲେ ଏଇଟା କ'ଣ ହେବ? ହେବନି। ମହାପ୍ରଭୁ ତ ହଁ କରିଥାନ୍ତେ, ସନାତନ ଗୋସ୍ୱାମୀଙ୍କ ଯେଉଁ ଭାବଟା, ଏଇଟା ତ ହଁ କରିଥାନ୍ତେ ମହାପ୍ରଭୁ ନା। ମହାପ୍ରଭୁ ମନା କଲେ, କହିଲେ ନା ନା, ଏଇଟା କି ବିଚାର ତୁମର? ତ ଯାହା ବି ହଉ, ସେ ତ ଆସିବ ଆଗୁଆ, ଆମେ ଶୁଣିବା। ଏଇଟା ପରମ ପୁରୁଷାର୍ଥ ହେବ, ମୋର ପ୍ରକୃତରେ କଲ୍ୟାଣ ହେବ। ଆମେ ଭାବିବାଉଛେ ସନାତନ ଗୋସ୍ୱାମୀ କେଉଁ ଭାବରେ ସେ ବିଚାର କରୁଥିଲେ ସ୍ୱର ଛାଡ଼ିବା ପାଇଁ, ଆମେ ଏମିତି ପଢ଼ିଦେଇକି ଆମେ ଭାବୁଛେ, ଆମେ ମଧ୍ୟ ସେମିତି ହରେ କୃଷ୍ଣ କହିବା ଦୌଡ଼ି ଦେଇଦେବା, କି ହରେ କୃଷ୍ଣ କହିବା ବିଷ ଖାଇଦେବା, ହରେ କୃଷ୍ଣ କି କୂଅ ଉଡ଼େଇ ପଡ଼ିବା, କି ଏଇଟା କ'ଣ କ'ଣ ଆମ ପାଇଁ ସିଦ୍ଧାନ୍ତ ନା କ'ଣ? ଏଇଟା ନୁହଁ, ସ୍ୱରଟା ଦିଆହେଇଛି ଭଗବାନ ସେବା କରିବା ପାଇଁ ନା। ତାହେଲେ ପ୍ରଶ୍ନ ଆସିବ, ତାହେଲେ ସିଏ କେମିତି ବିଚାର କରିଥିଲେ? ଏହି ବିଚାରରେ ଶୁଣିବା କ'ଣ ହେଲା। ସେ ବିଚାର କରିକି ସିଏ ଆସିଲେ, ଏବଂ ଆସିକି କ'ଣ କଲେ, କହୁଛନ୍ତି, ଏଇ ତ ନିଶ୍ଚୟ ନୀଳାଚଳେ ଆଇଲା, ଲୋକେ ପୁଛି ହରିଦାସ ସ୍ଥାନେ ଉତ୍ତରିଲା। ଏଇ ବିଚାର କରିକି ନୀଳାଚଳକୁ ଆସିଲେ, ଏବଂ ନୀଳାଚଳକୁ ଆସିକି ଗଲେନି, କାଶୀ ମିଶ୍ର ଘରକୁ ଗଲେନି, ହରିଦାସ ଠାକୁର କେଉଁଠି ଅଛନ୍ତି ପଚାରି ପଚାରି ଗଲେ। ସେ ହରିଦାସ ଠାକୁରଙ୍କ ପାଖକୁ କାହିଁ ଗଲେ? କାହିଁ ଗଲେ ହରିଦାସ ଠାକୁରଙ୍କ ପାଖକୁ? କାରଣ ବିଚାର କରୁଛନ୍ତି ହରିଦାସ ଠାକୁର, ସେ ତ ମହାନ ଭକ୍ତ, ଠିକ୍ ଅଛି, କିନ୍ତୁ ତାଙ୍କର ଯେଉଁ ସେ ଯେମିତି ଯମନ କୂଳରୁ ଆସିଛନ୍ତି, ମୁଁ ତ ସେଭଳି ଯମନ ହେଇଯାଇଛି, ବରଂ ତାଙ୍କ ପାଖରେ ଯାଇକି ରହିବି ଠିକ୍ ହେବ। କିନ୍ତୁ ଜାଣିନାହାନ୍ତି କେଉଁଠି ଅଛନ୍ତି, ସେଥିପାଇଁ କହୁଛନ୍ତି ନା, ପୁଛି ପଚାରିଲେ, ଲୋକେ ପୁଛି ହରିଦାସ ସ୍ଥାନେ ଉତରିଲା, ଲୋକଙ୍କୁ ପଚାରି ପଚାରି ଆସିଲେ, ନୀଳାଚଳରେ ପହଞ୍ଚିଲା ପରେ ପଚାରିଲେ ହରିଦାସ କେଉଁଠି ରହୁଛନ୍ତି, ପଚାରି ପଚାରି ଆସି ହରିଦାସ ପାଖରେ ପହଞ୍ଚିଲେ। ଯେତେବେଳେ ହରିଦାସ ପାଖରେ ପହଞ୍ଚନ୍ତି, ପୁଣି ହରିଦାସ ପାଖରେ ପହଞ୍ଚିକି ହରିଦାସଙ୍କର ପାଦପଦ୍ମଙ୍କୁ ବନ୍ଦନ କରିଛନ୍ତି, ଏହା ନୁହେଁ ଯେ ସେ ହରିଦାସ କ'ଣ ଅତି ନିମ୍ନ ଦୃଷ୍ଟି ଦେଖୁଥିଲେ, ନା ନା, ହରିଦାସ ଠାକୁର ମୋଠୁ ବଡ଼, ଏଇ ବିଚାର ସେ ଦେଖୁଥିଲେ, ସେ ଜାଣିଛନ୍ତି ହରିଦାସ ଠାକୁରଙ୍କୁ। ତେଣୁ ହରିଦାସ ଠାକୁରଙ୍କର ପାଦପଦ୍ମଙ୍କୁ ସେ ବନ୍ଦନ କଲେ। ହରିଦାସ ଠାକୁର ଯେତେବେଳେ ଦେଖିଲେ ସନାତନ ଗୋସ୍ୱାମୀଙ୍କୁ, ସେ କ'ଣ କଲେ, ସେ ସନାତନ ଗୋସ୍ୱାମୀଙ୍କୁ ଆଲିଙ୍ଗନ କରିଛନ୍ତି, ହରିଦାସ ଠାକୁର ଆଲିଙ୍ଗନ କରିଛନ୍ତି, ଏବଂ ହରିଦାସ ଠାକୁର ତାଙ୍କୁ ଆଶ୍ୱାସନା ଦେଲେ। ଏ ଯେଉଁ ଭାବ ତାଙ୍କର ଶୁଣିଲେ ହରିଦାସ ଠାକୁର, ବିଚାର କରିଲେ, ନା ଠିକ୍ ଅଛି, ତୁମେ ସ୍ୱର ଛାଡ଼ିବା ବିଚାର କରନି, ରୁହ, ଯଦି ମନ୍ଦିରକୁ ଯିବା ପାଇଁ ଅନିଚ୍ଛୁକ, ଆଉ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯଦି ଅନିଚ୍ଛୁକ, ଯିବା ପାଇଁ ପ୍ରସ୍ତୁତ ନୁହଁ, ଠିକ୍ ଅଛି, ସିଆଡ଼େ ନ ଯାଇପାର, କିନ୍ତୁ ଏଇଠି ରୁହ, ମହାପ୍ରଭୁ ଏଠିକି ଆସନ୍ତି, ମହାପ୍ରଭୁ ଏଠିକି ଆସିବେ, କାରଣ ମହାପ୍ରଭୁ ଆସନ୍ତି ହରିଦାସ ଠାକୁରଙ୍କ ପାଖକୁ। ଦର୍ଶନ କରନ୍ତି, ଠାକୁରଙ୍କୁ ଜଗନ୍ନାଥ ଦର୍ଶନ କରନ୍ତି, ଦର୍ଶନ କରି ଆସନ୍ତି ହରିଦାସ ଠାକୁରଙ୍କ ପାଖକୁ, ସେ କଥା ସେ କହିଲେ। ତାପରେ ସତୁସତ ମହାପ୍ରଭୁ ଯାଇଛନ୍ତି ଦର୍ଶନ କରିବା ପାଇଁ। ଉପଳ ଭୋଗରେ ଯେତେବେଳେ ଲାଗିଛି, ଉପଳ ଭୋଗ ମାନେ କ'ଣ ଆମର ଜାଣିଥିବେ କୃଷ୍ଣ ରାୟପ୍ରଭୁ, ସେ ତ ଆମର ଜଗନ୍ନାଥ ବଡ଼ ପଣ୍ଡେ। ଉପଳ ଭୋଗ ମାନେ କି ଭୋଗ? ହଁ, ଉପଳ ଭୋଗ ମାନେ ଲେଖାହେଇଛି ସକାଳର ଗୋଟେ ଭୋଗ, ସକାଳର ଏକ ପ୍ରକାର ଭୋଗ। ତ ଯେତେବେଳେ ଉପଳ ଭୋଗ ଅର୍ପଣ ହେଇଛି, ସେଇ ସମୟରେ ଉପଳ ଭୋଗ ଲାଗିଲା ପରେ ମହାପ୍ରଭୁ ଆସିକି ପହଞ୍ଚିଲେ ହରିଦାସ ଠାକୁରଙ୍କ ପାଖରେ। ମହାପ୍ରଭୁ ଆସନ୍ତି ସେଠିକି, ମହାପ୍ରଭୁ ଆସି ପହଞ୍ଚନ୍ତି ହରିଦାସ ଠାକୁରଙ୍କ ପାଖକୁ। ହରିଦାସ ଠାକୁର ଏବଂ ଦୁଇ ଜଣ ଉଭୟ ତାଙ୍କୁ ଦଣ୍ଡବତ ପ୍ରଣାମ କରିଛନ୍ତି, ସନାତନ ଗୋସ୍ୱାମୀ ଆଉ ହରିଦାସ ଠାକୁର। ମହାପ୍ରଭୁ ଦୁଇ ଜଣ ଯାକୁ ଆଲିଙ୍ଗନ କରିଛନ୍ତି, ପ୍ରଥମେ ହରିଦାସ ଠାକୁରଙ୍କୁ ଆଲିଙ୍ଗନ କଲେ ଏବଂ ତାପରେ ସନାତନ ଗୋସ୍ୱାମୀଙ୍କୁ ଆଲିଙ୍ଗନ କଲେ। ଆଚ୍ଛା, ସନାତନ ଗୋସ୍ୱାମୀଙ୍କର ଶରୀର ଅବସ୍ଥା କ'ଣ ଥିଲା? କଣ୍ଡୁ ହେଇଥିଲା, ପୁଣି ସେଇଥିରୁ ସବୁ କ'ଣ ରସ ବାହାରୁଥିଲା, ଆମର ଯେଉଁ ଯେମିତି ଘା ହେଲେ ଯେମିତି ରସ ବାହାରେ, କାଛୁକୁଣ୍ଡିଆ, କାଛୁକୁଣ୍ଡିଆ ହେଇଛି ନା, ସମସ୍ତଙ୍କୁ ହେଇଥିବ। କାଛୁକୁଣ୍ଡିଆ କାହାକୁ ହେଇନି ବୋଲି କୁହାଯାଇପାରିବ ନା, ସମସ୍ତଙ୍କୁ ହେଇଥିବ ଛୁଆବେଳେ, ଆଜିକାଲି ହଉନି ଆଉ, ତମ ହେଇଛି ଜାଣିନା, ହେଇଥିବ, ହେଇଛି ନା ନାହିଁ, ହେଇଛି ହେଇଛି ନା ନାହିଁ, ହେଇନି, ଆଜିକାଲିକା ଛୁଆ ହେଇନଥିବ, ପୁରୁଣା ଆମର ସବୁ ହେଇଛି, ସେ ସମୟରେ ସବୁ ଥିଲା କାଛୁକୁଣ୍ଡିଆ। ସେ କ'ଣ ଯେ ମାନେ କୁଣ୍ଡେ ମାନେ କୁଣ୍ଡିଲା ବେଳେ ଭାରି କୁଣ୍ଡିଲା ସମୟରେ ଭାରି ମଜା, ଏଇଟା ଭାଗବତରେ ଲେଖା ହେଇଛି, ଜୟ ଶ୍ରୀ ଶ୍ରୀ ଗୌର୍ଣ୍ଣିତ ଆୟ ଶ୍ରୀ ଶ୍ରୀ କୃଷ୍ଣ ରାମ କି ଜୟ। ଭାଗବତମରେ କେଉଁଠି ଅଛି କାଛୁକୁଣ୍ଡିଆ କଥା, କେଉଁଠି ଅଛି ତିଲରାମପୁର କହିଲ? ହଁ, ଭାଗବତମରେ କେଉଁଠି ଅଛି? କୁଣ୍ଡେଲେ କୁଣ୍ଡେଲା ବେଳେ ମଜା ଲାଗେ ବୋଲି ଭାଗବତରେ ଲେଖା ହେଇଛି, କେଉଁଠି ଜାଣିଛ ନା? ହଁ, ସପ୍ତମ ସ୍କନ୍ଦରେ ଅଛି, ପ୍ରହ୍ଲାଦ ମହାରାଜଙ୍କର ଶିକ୍ଷାର ଅଛି ନା, କଣ୍ଡୁ ଏନ ଏନ କର ଇ ରହିବ, ସେ ଯେଉଁ ଶ୍ଳୋକ ଅଛି। ହଁ, ନା ନା ସେଇଟା ନାହିଁ, ଆଉ ଗୋଟେ ଶ୍ଳୋକ। ହଁ, ଶୁଭୁନି, ହଁ ହଁ ସେଇ ଜନ୍ମ ମୈଥୁନା ଆଦି ଗୃହମେଧି ସୁଖଙ୍ଗି ତୁଚ୍ଛଂ କଣ୍ଡୁ ଏନ ଏନ କର ଇବ ଦୁଃଖମ ତୃପ୍ତି ନେହ କୃପଣା ବହୁ ଦୁଃଖ ଭାଜଂ କଣ୍ଡୁତି ବନ୍ମନସିଦଂ ବିଷହେତ ଧୀର, ସେ ଶ୍ଳୋକ ରହିଛି, କଣ୍ଡୁ କଥା ସେଇଟା ଲେଖା ହେଇଛି। କୁଣ୍ଡେଲା ବେଳେ ଭାରି ମଜା, ସତେ ଯେମିତି ସ୍ୱର୍ଗରେ ଅଛ, ଛାଡ଼ିଦେଲା ପରେ ନର୍କ ଅନୁଭବଟା ସେଇଠି ହିଁ ପାଇବ। ଏଇଠି ସ୍ୱର୍ଗ ଏଇଠି ନର୍କ, ଯେଉଁମାନେ କହୁଛନ୍ତି କୁଣ୍ଡିଆ ଯାହାକୁ ହେଇଥିବ କାଛୁ କୁଣ୍ଡିଆ, ସିଏ ଜାଣିପାରିବ ସ୍ୱର୍ଗ କେଉଁଠି ନର୍କ କେଉଁଠି, ଯାହା ହେବ ସେଇଟା ତ ଅଲଗା ପ୍ରସଙ୍ଗ। ତ ଏଇଠି ମହାପ୍ରଭୁ ତାଙ୍କୁ ଆଲିଙ୍ଗନ କରିଛନ୍ତି ସନାତନ ଗୋସ୍ୱାମୀଙ୍କୁ, ସେଭଳି ରସ ବାହାରୁଛି ଆଲିଙ୍ଗନ କରି। ଆଚ୍ଛା, ସନାତନ ଗୋସ୍ୱାମୀଙ୍କୁ ମହାପ୍ରଭୁ ଆଲିଙ୍ଗନ କରୁଛନ୍ତି, ସନାତନ ଗୋସ୍ୱାମୀଙ୍କର ଭାବ କ'ଣ ଥିବ ସେଇ ସମୟରେ? ସନାତନ ଗୋସ୍ୱାମୀ କ'ଣ ନିଜକୁ ଭାବୁଥିବେ, ଆରେ ମୁଁ କୃତାର୍ଥ ବୋଲି ଭାବିଥିବେ ନା? ନା, ତାଙ୍କ ଦୈନ୍ୟ ଭାବ ଆହୁରି ବଢ଼ୁଛି, ଦେଖନ୍ତୁ କ'ଣ କହୁଛନ୍ତି। ମୋରେ ନା ଛୁଇଁହା ପ୍ରଭୁ ପଡ଼ ତୋମାର ପାୟ, ମୋରେ ନା ଛୁଇଁହା ପ୍ରଭୁ ପଡ଼ ତୋମାର ପାୟ, ଏକ ନିଚ ଜାତୀୟ ଧମ ଆର କଣ୍ଡୁର ସହାୟ, ଏକ ନିଚ ଜାତୀୟ ଧମ ଆର କଣ୍ଡୁର ସାଗାୟ। ସନାତନ ଗୋସ୍ୱାମୀ ଏ କଥା ମନା କରିଛନ୍ତି, ମୋରେ ନା ଛୁଇଁ ପ୍ରଭୁ, କାରଣ ସନାତନ ଗୋସ୍ୱାମୀଙ୍କୁ ଆଲିଙ୍ଗନ କରିବା ପାଇଁ ଯେତେବେଳେ ଉଦ୍ୟତ ହେଇଛନ୍ତି, ଆଗେ ତ ହରିଦାସଙ୍କୁ ଆଲିଙ୍ଗନ କଲେ, ଆଲିଙ୍ଗନ କରିସାରିଲା ପରେ ସନାତନ ଗୋସ୍ୱାମୀଙ୍କୁ ଆଲିଙ୍ଗନ କରିବା ପାଇଁ ଯାଉଛନ୍ତି, ସେ ସମୟରେ ସନାତନ ଗୋସ୍ୱାମୀ ମନା କରୁଛନ୍ତି, ପ୍ରଭୁ ମୋତେ ଆଲିଙ୍ଗନ କରନ୍ତୁନି ଆପଣ, କାହିଁକି ନା ମୋରେ ନା ଛୁଇଁ ପ୍ରଭୁ ପଡ଼ ତୁମାର ପାଏ, ପ୍ରଭୁ ଆପଣଙ୍କ ପାଦପଦ୍ମରେ ପଡ଼ୁଛି, ମୋତେ ଆପଣ ଛୁଅନ୍ତୁନି, ମୋତେ ସ୍ପର୍ଶ କରନ୍ତୁନି, କାହିଁକି? ପ୍ରଥମେ କହୁଛନ୍ତି ଏକ ନିଚ ଜାତି ଅଧମ, ପ୍ରଥମେ ହେଉଛି ମୁଁ ନିଚ ଜାତି ଅସ୍ପୃଶ୍ୟ ଅଧମ, ପୁଣି ଶରୀରରେ କ'ଣ ହେଇଛି ଆର କଣ୍ଡୁ ରସା ଗାଏ, ପୁଣି ଶରୀରରେ କଣ୍ଡୁ ହେଇଯାଇଛି ରସା ବାହାରୁଛି, ପ୍ରଭୁ ଆପଣ ସ୍ପର୍ଶ କରନ୍ତୁନି, ପାଦ ପଡ଼ୁଛି ଆପଣଙ୍କର, ପାଦ ପଦ୍ମରେ ପଡ଼ୁଛି, ନିବେଦନ କରୁଛି ଆପଣ ସ୍ପର୍ଶ କରନ୍ତୁନି। ମହାପ୍ରଭୁ କ'ଣ କଲେ, ଦେଖନ୍ତୁ ଦୈନ୍ୟ ଭାବରେ ଭଗବାନ କେମିତି ଆକୃଷ୍ଟ ହୁଅନ୍ତି ଆମେ ଶୁଣିଥିଲେ ନା, ପ୍ରଭୁପାଦ ମହାରାଜ ସେ କହୁଥିଲେ ଦୈନ୍ୟ ଭାବରେ ଭଗବାନ ଆକୃଷ୍ଟ ହୋଇଯାଆନ୍ତି, ଚୈତନ୍ୟ ମହାପ୍ରଭୁ ଅର୍ ଶ୍ରୀକୃଷ୍ଣ ଉଭୟ ଆକୃଷ୍ଟ ହୁଅନ୍ତି। ମହାପ୍ରଭୁ କ'ଣ କଲେ,
ବଳାତ୍କାର ପ୍ରଭୁ ତାରେ ଆଲିଙ୍ଗନ କହିଲ, ବଳାତ୍କାର ପ୍ରଭୁ ତାରେ ଆଲିଙ୍ଗନ କହିଲ, କଣ୍ଡୁକ୍ଲେଦ ମହାପ୍ରଭୁ ସିଅଙ୍ଗେ ଲାଗିଲ, କଣ୍ଡୁକ୍ଲେଦ ମହାପ୍ରଭୁ ସିଅଙ୍ଗେ ଲାଗିଲ।
ସନାତନ ଗୋସାଇ ସିନା ମନା କରୁଛନ୍ତି ପ୍ରଭୁ ଆଲିଙ୍ଗନକୁ ମୋତେ ସ୍ପର୍ଶ କରନ୍ତୁନି। ମହାପ୍ରଭୁ କ'ଣ କଲେ, ବଳାତ୍କାର ଭଗବାନ ଭକ୍ତଙ୍କୁ କେମିତି ବଳାତ୍କାର ମାନେ ଜବରଦସ୍ତ ବଳାତ୍କାର ଆଲିଙ୍ଗନ କରିଛନ୍ତି। ବଳାତ୍କାର ପ୍ରଭୁ ତାର ଆଲିଙ୍ଗନ କହିଲ, ଏଇ ପଏଣ୍ଟଟା ବିଚାର କରନ୍ତୁ ଆପଣମାନେ ସମସ୍ତେ। ଆଚ୍ଛା, ମହାପ୍ରଭୁ କ'ଣ ଜାଣିନଥିଲେ ତାଙ୍କ ଦେହରେ କଣ୍ଡୁ ହେଇଛି ବୋଲି? ପ୍ରଥମ ପଏଣ୍ଟ ବିଚାର କରନ୍ତୁ, ମହାପ୍ରଭୁ କ'ଣ ଜାଣିନଥିଲେ କଣ୍ଡୁ ହେଇଛି ବୋଲି? ଜାଣିଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି ମୁଁ ଅସ୍ପୃଶ୍ୟ, ମୁଁ ହେଉଛି ନୀଚ ଜାତି। ମହାପ୍ରଭୁ କ'ଣ ଜାଣିନାହାନ୍ତି ସେ ଅସ୍ପୃଶ୍ୟ ନୀଚ ଜାତି ବୋଲି? ତାଙ୍କ ଭାବଟାକୁ ଦେଖନ୍ତୁ, ସେ ଯବାନ ପାଖରେ ଚାକିରି କରୁଥିଲେ, ଏଥିପାଇଁ ଅସ୍ପୃଶ୍ୟ ବିଚାର କରୁଛନ୍ତି, ନୀଚ ଜାତି ବିଚାର କରୁଛନ୍ତି। ଆଚ୍ଛା, ମହାପ୍ରଭୁ କ'ଣ ଏଗୁଡ଼ା ଜାଣିନଥିଲେ? ପୁଣି ଜବରଦସ୍ତ କାହିଁ ଆଲିଙ୍ଗନ କରୁଛନ୍ତି? ଆଲିଙ୍ଗନ କହିଲେ ଅସ୍ପୃଶ୍ୟ ଅଧମ ସେ ସ୍ୱୀକାର କରୁଛନ୍ତି, ତାଙ୍କ ଭାବନା ସେୟା। ମହାପ୍ରଭୁ ଜାଣିଛନ୍ତି ପୁଣି କଣ୍ଡୁ ହେଇଯାଇଛି ଏଇଟା ଜାଣିଛନ୍ତି ମହାପ୍ରଭୁ, ଜାଣିକି କେମିତି ଆଲିଙ୍ଗନ କରୁଛନ୍ତି? ପ୍ରଭୁବା ସେ କଥା କହୁଥିଲେ ନା, ଜଣେ କ'ଣ ଭଗବାନଙ୍କର ପ୍ରିୟ ହେବ, ଭଗବାନଙ୍କ ପାଖକୁ ଯିବ, ଯେତେବେଳେ ତା'ର ଏଇ ଭାବଟା ରହିବ, ଭଗବାନ ତାକୁ ନିଜର କରିବେ। ଆମେ ସେ କଥା ପୂର୍ବରୁ ଶୁଣିଥିଲେ ନା, ପ୍ରଭୁପାଦ କହିଥିଲେ ନା, ଅନ୍ଲେସ୍ ୱାନ୍ ଇଜ୍ ହମ୍ବୁଲ୍ ଆଣ୍ଡ ମିକ୍ ୱାନ୍ କ୍ୟାନ୍ ନଟ୍ କ୍ୱାଲିଫାଇ ଟୁ ସିଟ୍ ଏଟ୍ ଦ ଲୋଟସ୍ ଫିଟ୍ ଅଫ୍ ଦ ଲର୍ଡ଼। ଷଷ୍ଠ ସ୍କନ୍ଧ 17 ଅଧ୍ୟାୟ 14 ନମ୍ବର ଶ୍ଲୋକର ପରପଟେ କଥା ଲେଖିଛନ୍ତି ପ୍ରଭୁପାଦ। ଅନ୍ଲେସ୍ ୱାନ୍ ଇଜ୍ ହମ୍ବୁଲ୍ ଆଣ୍ଡ ମିକ୍, ଜଣେ ଯଦି ଦୈନ୍ୟ ସ୍ୱଭାବ ବିଶିଷ୍ଟ ନ ହୁଏ ତେବେ ୱାନ୍ କ୍ୟାନ୍ ନଟ୍ କ୍ୱାଲିଫାଇ ଟୁ ସିଟ୍ ଏଟ୍ ଦ ଲୋଟସ୍ ଫିଟ୍ ଅଫ୍ ଦ ଲର୍ଡ଼। କେବେ ବି ସିଏ ସକ୍ଷମ ନୁହଁ, ଭଗବାନଙ୍କର ପାଦପଦ୍ମ ପାଖରେ ବସିବା ପାଇଁ ସେ ସକ୍ଷମ ନୁହଁ। ପ୍ରଭୁପାଦ କହିଲେ ଭଗବାନଙ୍କର ପାଦପଦ୍ମ ପାଖକୁ ପହଞ୍ଚିବା ପାଇଁ ସେ ସକ୍ଷମ ନୁହଁ, ସେଠି ବସିବା ପାଇଁ ସକ୍ଷମ ନୁହଁ। ଆଉ ଭଗବାନ ଯାହାକୁ ଆଲିଙ୍ଗନ କରୁଛନ୍ତି ତାଙ୍କର ଦୈନ୍ୟ କେତେ ଥିବ ବିଚାର କରନ୍ତୁ। ଦୈନ୍ୟ ନଥିଲେ ପାଦପଦ୍ମ ପାଖରେ ବସିପାରିବନି, ଭଗବାନ ଆଲିଙ୍ଗନ କରୁଛନ୍ତି ତାଙ୍କର ସେଠି ଦୈନ୍ୟ ଥିଲା ବୋଲି ଆଲିଙ୍ଗନ କରୁଛନ୍ତି ନା। ତେଣୁ ସବୁ କଣ୍ଡୁ ରସା ସବୁ ଯାଇକି ମହାପ୍ରଭୁଙ୍କ ଦେହରେ ସବୁ ଲାଗିଛି। ଆପଣ ବିଚାର କରନ୍ତୁ ସେ ସମୟରେ ସନାତନ ଗୋସ୍ୱାଇଙ୍କ ଅବସ୍ଥା କ'ଣ ହେଇଥିବ, ସନାତନ ଗୋସ୍ୱାଇ କ'ଣ ବିଚାର କରିଥିବେ, ତାଙ୍କୁ ଭଲ ଲାଗିଥିବ କ'ଣ ତିଲରାମରୁ? ସନାତନ ଗୋସ୍ୱାଇ ସେ ସମୟରେ କ'ଣ ଲାଗିଥିବ, ଅନିଚ୍ଛା ସତ୍ତ୍ୱେ ମହାପ୍ରଭୁ ଆଲିଙ୍ଗନ କରୁଛନ୍ତି, ମାନେ ତାଙ୍କର ଦୈନ୍ୟ ଭାବଟା କ'ଣ ହବ? ଆହୁରି ଆମେ ହେଇଥିଲେ କ'ଣ ବିଚାର କରିବା, ମୋ ଭଳିଆ ଭାଗ୍ୟବାନ କିଏ ନାହାନ୍ତି, କୃଷ୍ଣ ମୋତେ ଆଲିଙ୍ଗନ କରିଦେଲେ, ମହାପ୍ରଭୁ ଆଲିଙ୍ଗନ କରିଦେଲେ, ଆଉ ଆମ ଭଳିଆ ଭାଗ୍ୟବାନ କେହି ନାହାନ୍ତି, ଆମେ ବିଚାର କରିଦେବା। ସନାତନ ଗୋସ୍ୱାଇଙ୍କର ଦୈନ୍ୟ ଆହୁରି ବଢ଼ିଲା। କିନ୍ତୁ ଦେଖନ୍ତୁ ଏଠି ଗୋଟେ ସୁନ୍ଦର କଥା ଆପଣ ଧ୍ୟାନ ଦେବେ, ସନାତନ ଗୋସ୍ୱାମୀ କ'ଣ ଚିନ୍ତା କରିକି ଆସିଥିଲେ, ପ୍ରାଣ ତ୍ୟାଗ କରିବେ ବୋଲି ବିଚାର କରି ଆସିଛନ୍ତି। ମହାପ୍ରଭୁ କ'ଣ ଜାଣିନାହାନ୍ତି ଏଇଟା, ଅନ୍ତର୍ଯ୍ୟାମୀ ଯଦି ଅନ୍ତର୍ଯ୍ୟାମୀ କେମିତି ଜାଣିନାହାନ୍ତି, ଜାଣିଛନ୍ତି ନା ନାହିଁ, ଜାଣିଛନ୍ତି ନା ନାହିଁ, ଜାଣିଛନ୍ତି। କିନ୍ତୁ ମହାପ୍ରଭୁ ସେ ସମୟରେ କିଛି କହିଲେନି, କେବଳ ସେଟା ଆଲିଙ୍ଗନ କଲେ, ଆଉ କିଛି କହିନାହାନ୍ତି। ଭଗବାନ ଜାଣନ୍ତି ନା କେଉଁଠି କେମିତି ପ୍ରିଚିଂ କରାହବ, କେଉଁଠି କେମିତି କୁହାହବ, କେମିତି କୃପା କରିବା, ସିଏ ଜାଣନ୍ତି ନା, ସବୁ ତ ତାଙ୍କଠୁ ଆସିଛି। ଦେଖନ୍ତୁ ସେଠି କିଛି କହିବେନି, ଏବଂ ସେଇଠି କ'ଣ କଲେ, ତାପରେ ସନାତନଙ୍କ ସହିତ ସବୁ ଭକ୍ତଙ୍କର ପରିଚୟ କରାଇଲେ ମହାପ୍ରଭୁ, ସବୁ ଭକ୍ତଙ୍କର ପରିଚୟ କରାଇଦେଲେ, ସନାତନ ଗୋସ୍ୱାମୀ ସହିତ ୟୋଜନ ସନାତନ ଗୋସ୍ୱାମୀ ସବୁ ଚିହ୍ନାଇ ଦେଲେ। ତାପରେ ମହାପ୍ରଭୁ ପିଣ୍ଡା ଉପରେ ବସିଲେ, ଚୈତନ୍ୟ ଚୈତନ୍ୟ ଲେଖା ହେଇଛନ୍ତି, ସେ ବର୍ଣ୍ଣନା ଅଛନ୍ତି ଆପଣ ପଢ଼ିନେବେ। ମହାପ୍ରଭୁ ପିଣ୍ଡା ଉପରେ ବସିଲେ ଏବଂ ହରିଦାସ ଠାକୁର ଆଉ ସନାତନ ଗୋସ୍ୱାମୀ ପିଣ୍ଡା ତଳେ ବସିଲେ, ବସିଲା ପରେ ସବୁ କୁଶଳ ଜିଜ୍ଞାସା କରିଛନ୍ତି। କଲାପରେ ସନାତନ ଗୋସ୍ୱାମୀ ସବୁ କହିଲେ, କହିଲେ ହଁ ଆପଣଙ୍କର ପାଦପଦ୍ମ କୃପାରୁ, ଆପଣଙ୍କ ପାଦପଦ୍ମ ଦର୍ଶନରେ ମୋର ମଙ୍ଗଳ ହେଇଛି, ତେଣୁ ଆପଣଙ୍କର ପାଦପଦ୍ମର ଦର୍ଶନରେ ମୋର ମଙ୍ଗଳ ହୋଇଛି। ଆଉ ମଥୁରାର ସମସ୍ତ ବୈଷ୍ଣବ ବିଶ୍ୱରେ ମହାପ୍ରଭୁ ଜିଜ୍ଞାସା କରିଛନ୍ତି, ମଥୁରା ଆସିଛନ୍ତି ନା ସନାତନ ଗୋସ୍ୱାମୀ, ସେ ସମୟରେ ସନାତନ ଗୋସ୍ୱାମୀ କହିଛନ୍ତି ହଁ ସେମାନେ ସମସ୍ତେ ଭଲରେ ଅଛନ୍ତି। ସନାତନ ସବୁ କହିଲେ ବହୁତ ବାର୍ତ୍ତାଳାପ ଚାଲିଛି, ଏବଂ ସେଇଠି ସନାତନ ଗୋସ୍ୱାମୀଙ୍କୁ କହୁଛନ୍ତି ମହାପ୍ରଭୁ ଯେ ଏଇଠି ରୂପ ଗୋସ୍ୱାମୀ ଥିଲେ, ରୂପ ଏଠି ଥିଲେ, ଦଶ ମାସ ହେଲା ଏଠି ଥିଲେ, ବର୍ତ୍ତମାନ ଦଶ ଦିନ ହେଲା ସେ ଯାଇଛନ୍ତି ବଙ୍ଗଦେଶକୁ। ଆଉ ମୁଁ ରୂପଙ୍କଠୁ ଶୁଣିଲି ତୁମର ଭାଇ ଅନୁପମଙ୍କର, ଅନୁପମ ଅନୁପମ ଥିଲେ ନା, ଅନୁପମ ବର୍ତ୍ତମାନ କ'ଣ ଗଙ୍ଗା ହୋଇଛନ୍ତି, ମୁଁ ତାଙ୍କଠୁ ସେଇଟା ଶୁଣିଲି। ତାପରେ ପୁଣି ବହୁତ ସମୟ ଆଲୋଚନା ଚାଲିବ ଅନୁପମଙ୍କ ବିଷୟରେ, ସେ ପରିଚ୍ଛେଦରେ ଅଛି, ପଢ଼ିନେବେ ଆପଣ। ଅନୁପମ ବିଷୟରେ ତ ଆସିବ, ମହାପ୍ରଭୁ ଦେଖନ୍ତୁ କେତେ ଚାଲାକ କରି ମହାପ୍ରଭୁ କହୁଛନ୍ତି ସନାତନ ଗୋସ୍ୱାମୀ, ସବୁ କୁଶଳ ଜିଜ୍ଞାସା କଲେ, ତାପରେ ରୂପ ଗୋସ୍ୱାମୀ କଥା କହିଲେ, ଅନୁପମଙ୍କ କଥା କହିଲେ, ଅନୁପମଙ୍କ କଥା କହିକି ସେ ମାହୋଲକୁ ଏମିତି କଲେ ସନାତନ ଗୋସ୍ୱାମୀ ଅନୁପମଙ୍କ କଥା ବି କୀର୍ତ୍ତନ କଲେ, ହଁ ଅନୁପମ ଏଇଭଳି ଭକ୍ତ ଥିଲେ, କାରଣ ମହାପ୍ରଭୁ ତାଙ୍କୁ ପ୍ରଶଂସା କଲେ, ସେ ଭକ୍ତ ଥିଲେ, ଅନୁପମ କାହାର ଭକ୍ତ ଥିଲେ, ହଁ କାହାର ଭକ୍ତ ଥିଲେ, ହଁ ରାମଚନ୍ଦ୍ର ମହାପ୍ରଭୁଙ୍କର ସେ ଭକ୍ତ ଥିଲେ, ରଘୁନାଥଙ୍କର ସେ ଭକ୍ତ ଥିଲେ, ତ ରଘୁନାଥଙ୍କ ଭକ୍ତ କେମିତି ଥିଲେ ତାଙ୍କୁ ଆମେ ବୁଝେଇଛୁ, ଏଇସବୁ ଲୀଳା ଚାଲିଲା, ସେ ବିଷୟ ବର୍ଣ୍ଣନା ହେଇଛି, ଆମର ତ ସେଇଟା ଆଲୋଚ୍ୟ ପ୍ରସଙ୍ଗ ନୁହଁ ବର୍ତ୍ତମାନ କ'ଣ ଟପିକ୍ ଅନୁସାରେ। ତ ସେ ବିଷୟ ଆଲୋଚନା ସରିଲା ପରେ ତାପରେ ସନାତନ ଗୋସ୍ୱାମୀ ପୁଣି କହୁଛନ୍ତି, ଦେଖନ୍ତୁ ଏଇସବୁ ସେ ବିଷୟ ଆଲୋଚନା ସରିଲା, ଆଲୋଚନା ସରିଲା ପରେ ସନାତନ ଗୋସ୍ୱାମୀ କାହିଁକି କହୁଛନ୍ତି, କାରଣ ମହାପ୍ରଭୁଙ୍କର କୃପାଟା ଆମ ଉପରେ ଅଛି। ମହାପ୍ରଭୁ ସେ କଥା ହିଁ କହିଲେ ନା ସନାତନ କ'ଣ ସିଏ ତୁମ ଭାଇଙ୍କର ସ୍ୱର ନଷ୍ଟ ହୋଇଛି, ସେ ଗଙ୍ଗା ପ୍ରାପ୍ତି ହୋଇଛନ୍ତି, ଆଉ ସେ ଜଣେ ଉତ୍ତମ ଭକ୍ତ ଥିଲେ, ରଘୁନାଥଙ୍କ ପ୍ରତି ତାଙ୍କର ଅତ୍ୟନ୍ତ ଦୃଢ଼ ଭାବ ଭକ୍ତି ଥିଲା, ଏସବୁ ମହାପ୍ରଭୁ କୀର୍ତ୍ତନ କଲେ। ତାପରେ ବହୁତ ଆଲୋଚନା ହେଲା, ଆଲୋଚନା ହେଲା ପରେ ସନାତନ ଗୋସ୍ୱାମୀ ପୁଣି ଦେଖନ୍ତୁ ପୁଣି ଦୈନ୍ୟ ଭାବ, ଏଇ ତୃଣାନ୍ଦ ଭାବ ପୁଣି ପ୍ରକଟ କରିବେ, ଆମେ କେବଳ ସେଇ ଜିନିଷରେ ଆଲୋଚନା କରୁଛେ, ସନାତନ ଗୋସ୍ୱାମୀଙ୍କର ଦୈନ୍ୟ କେମିତି, ତୃଣାନ୍ଦ ଭାବଟା କେମିତି ବର୍ତ୍ତମାନ କହୁଛନ୍ତି। ସନାତନ କହେ ନିଚ ବଂଶେ ମୋର ଜନ୍ମ, ସନାତନ କହେ ନିଚ ବଂଶେ ମୋର ଜନ୍ମ, ଅଧର୍ମ ଅନ୍ୟାୟ ଯତ ଆମାର କୁଳ ଧର୍ମ, ଅଧର୍ମ ଅନ୍ୟାୟ ଯତ ଆମାର କୁଳ ଧର୍ମ, ହୀନ ବଂଶ ଘୃଣା ଛାଡ଼ି କୈଲା ଅଙ୍ଗୀକାର, ହୀନ ବଂଶ ଘୃଣା ଛାଡ଼ି କୈଲ ଅଙ୍ଗୀକାର, ତୋମାର କୃପାଏ ବଂଶେ ମଙ୍ଗଳ ଆମାର, ତୋମାର କୃପାଏ ବଂଶେ ମଙ୍ଗଳ ଆମାର। ପୁଣି ସନାତନ ଗୋସ୍ୱାମୀ ନିଜର ଧନ୍ୟଭାବ ପ୍ରକାଶ କରୁଛନ୍ତି, କାହିଁକି ଧନ୍ୟଭାବ ପ୍ରକାଶ କରୁଛନ୍ତି, ଧନ୍ୟଭାବ ଏଇଥିପାଇଁ କହୁଛନ୍ତି ପ୍ରଭୁ ଆମର ବଂଶ ହେଉଛି ଏତେ ହୀନ ଏତେ ନୀଚ, ଦେଖୁନାହାନ୍ତି ସନାତନ କହେ ନୀଚ ବଂଶେ ମୋର ଜନ୍ମ, ଅନ୍ୟାୟ ଅଧର୍ମ ଅନ୍ୟାୟ ଯତ ଆମର କୁଳ ଧର୍ମ। ଦେଖନ୍ତୁ ସନାତନ ଗୋସ୍ୱାମୀଙ୍କ ଜନ୍ମ ବ୍ରାହ୍ମଣ କୁଳରେ ଆମେ ଶୁଣି ଶୁଣି ଆସୁଛେ, କିନ୍ତୁ ତାଙ୍କର ଭାବଟା କିଭଳି କହୁଛନ୍ତି, ଆମର ଜନ୍ମ ହେଉଛି ଅଧର୍ମ ଅନ୍ୟାୟ ଯତ ଆମର କୁଳ ଧର୍ମ, ନୀଚ ବଂଶେ ମୋର ଜନ୍ମ, ତିନିଟା କଥା କହୁଛନ୍ତି, ନୀଚ ବଂଶରେ ଜନ୍ମ, ଅଧର୍ମ ଅନ୍ୟାୟ ହେଉଛି ଆମର କୁଳ ଧର୍ମ, କୁଳ ଧର୍ମ କିଏ ଏମିତି କହେ ନା କେଉଁଠି, କୁଳ ଧର୍ମ କ'ଣ, ତୁମର କୁଳ ଧର୍ମ କ'ଣ ଥିଲା ପୂର୍ବାଶ୍ରମରେ, ଅଧର୍ମ ଅନ୍ୟାୟ ଥିଲା କି କାହାର, ଆମେ ନିଜ ନିଜର ପୂର୍ବାଶ୍ରମ କଥା କହିଲେ ଆମେ କେତେ କଥା କହିଦେଉଛେ, ହଁ ମୁଁ ଏହା ଥିଲି ସେଇଆ ଥିଲି ଆମର ଏହା ଥିଲା ଆମେ ଏହା କରୁଥିଲୁ ସେଇଆ କରୁଥିଲୁ, କିନ୍ତୁ କେହି ତ କହୁନାହାନ୍ତି ଆମେ ଅଧର୍ମ କରୁଥିଲୁ, କିଏ କହୁଛନ୍ତି ନା ଆସିଲା ପରେ, କେହି କହୁନାହାନ୍ତି ଆମେ ଅଧର୍ମ କରୁଥିଲୁ, ମୁଁ ଚୋରି କରୁଥିଲି, ମୁଁ ଡକାୟତି କରୁଥିଲି, ମୁଁ ଲୁଟ୍ କରୁଥିଲି, ମୁଁ କାହାକୁ ମର୍ଡ଼ର କରିଛି, ଏସବୁ କିଏ କହୁଛନ୍ତି ନା, କେହି କହୁନାହାନ୍ତି। ସେଥିପାଇଁ ଗୋଟେ କଥା ଅଛି, କେବେ ବି ନିଜର ପାଷ୍ଟକୁ ଭୁଲି ଯାଅ ନା। ଇଂଲିଶରେ ଅଛି ଗୋଟେ ପ୍ରୋଭର୍ବ ଅଛି ଜାଣିଛ ନା, ନେଭର ଫର୍ଗେଟ୍ ୟୋର୍ ପାଷ୍ଟ, ଇଂଲିଶଟା କୁହାଯାଏ। ଅତୀତକୁ କେହି ଭୁଲି ଯାଉନି, ଅତୀତକୁ ଆମେ ଭୁଲି ଯାଉଛେ ବୋଲି ଦୈନ୍ୟଭାବ ଆସୁନି, ଅତୀତକୁ ଭୁଲି ଯାଉଛେ ବୋଲି ଭକ୍ତିରେ ଅଗ୍ରଗତି କରିବା ପାଇଁ ଇଚ୍ଛା ହେଉନି। ଅତୀତରେ ଆମର କ'ଣ ଅଛି କହିଲେ, ଯଦି ଅତୀତ କଥା ବିଚାର କରିବେ, ମୁଁ ହାତ ଯୋଡ଼ିକି କହୁଛି, କେହି ଖରାପ ଭାବିବେନି, ପ୍ରଭୁପାଦଙ୍କ ଶରଣକୁ ଆସିବା ପୂର୍ବରୁ ଆମର କ'ଣ ଯୋଗ୍ୟତା ଥିଲା କହିଲେ, ସେ ଯୋଗ୍ୟତା ବଳରେ ଆମେ ଜଗତରେ କ'ଣ ନିଜକୁ ଏଷ୍ଟାବ୍ଲିଶ୍ କ'ଣ କରିପାରିଥାନ୍ତେ କହିଲେ, କ'ଣ ଆମେ କିଛି କ'ଣ କରିପାରିଥାନ୍ତେ କୁହନ୍ତୁ, ସେ ଯୋଗ୍ୟତା କ'ଣ ଆମକୁ କାମ ଦେଇଥାନ୍ତା। କିନ୍ତୁ ଆମେ ସେଇ ଯୋଗ୍ୟତାକୁ ଭାବୁଛେ ବଡ଼, ଏଇଠି ଆସିଲା ପର୍ଯ୍ୟନ୍ତ ହଁ ମୁଁ ଏଇଟା କରୁଥିଲି ସେଇଟା କରୁଥିଲି ସେଇଟା କରୁଥିଲି ଆମେ ବିଚାର କରିନେଉଛେ, କି ନିଜର ଦୋଷକୁ ଆମେ କେହି ପ୍ରକାଶ କରୁନେ, ମୁଁ ଏହା ଥିଲି ସେୟା ଥିଲି ମୁଁ ଏତେ ଖରାପ କାମ କରିଛି ଏହା କରିଛି ସେୟା କରିଛି ପ୍ରକାଶ କରୁନେ। ଏଇଟା ଏଠୁ କ'ଣ ଶିକ୍ଷା ମିଳୁଛି ଆମକୁ, କ'ଣ ଶିକ୍ଷା ମିଳୁଛି, ନିଜର ଦୋଷକୁ ଆମେ ଯେତେ ପ୍ରକାଶ କରିବା, ନିଜର ଦୋଷକୁ ଆମେ ଯେତେ କୀର୍ତ୍ତନ କରିବା, ଦୈନ୍ୟ ଭାବଟା କ'ଣ ହେବ, ସେତେ ଆସିବ ସେତେ ରହିବ। ନିଜ ଦୋଷକୁ ଆମେ ଯେତେ ଲୁଚେଇବା କ'ଣ ହେବ, ଦୈନ୍ୟ ଭାବ ସେତେ କମିବ। ଯଦି ଏହା ଉପରେ କିଛି କାହାର ମତ ଥିବ କହିପାରନ୍ତି, କିଛି ଅସୁବିଧା ନାହିଁ, ମୁଁ ଯଦି ଭୁଲ କହୁଥିବି ଆପଣ କହିପାରିବେ, କିଛି ଅସୁବିଧା ନାହିଁ, କମେଣ୍ଟସ୍ ଦେଇପାରିବି। ନିଜର ଦୋଷକୁ ଯଦି ଆମେ ଲୁଚେଇବା ତାହେଲେ ଦୈନ୍ୟଭାବ ଆସିବନି। ଦୋଷ ତ ଅଛି ନା, ଅନେକ ଦୋଷର ଆମେ ଦୋଷୀ ନା ନାହିଁ, କ'ଣ ଗତି ବାବା ଦୋଷ ଅଛି ନା ନାହିଁ, ଆମର କେତେ ଦୋଷ ଅଛି କୁହାଯାଇପାରୁନି, ଆମ ଦୋଷକୁ ଆମେ ଦେଖିପାରୁନେ, କିନ୍ତୁ ଆମଠୁ ଯେଉଁମାନେ ଉନ୍ନତ ଅଧିକାରୀ ସେମାନେ ଦେଖିପାରୁଛନ୍ତି ଆମ ଦୋଷକୁ, ନିଶ୍ଚିତ ଆମ ଦୋଷକୁ ଆମେ ଦେଖିପାରୁନେ। କିନ୍ତୁ ଦୋଷଟାକୁ ଯଦି ଆମେ ସବୁ ସମୟରେ ସ୍ମରଣ ରଖିବା, ସେଥିପାଇଁ କୁହାଯାଏ ନେଭର ଫର୍ଗେଟ୍ ୟୋର୍ ପାଷ୍ଟ, କି ନିଜର ପୂର୍ବ କଥା ପୂର୍ବ ଇତିହାସକୁ ଭୁଲି ଯାଅ ନା। କେବଳ ଭକ୍ତିବୃନ୍ଦ ଠାକୁର ଯେଉଁ କହିଛନ୍ତି ପୂର୍ବ ଇତିହାସ ଭୁଲି ନୁହେଁ ସକଳ ସେବା ସୁଖ ପାଏ ମାନେ, ପୂର୍ବ ଇତିହାସ ଯେଉଁ ଭୁଲି ରହିଲା କ'ଣ, ଯେଉଁ ପୂର୍ବର ଯେଉଁ ସବୁ କ'ଣ ଡେଜିଗ୍ନେସନ, ପୂର୍ବର ମୋ ଯେଉଁ ଆଭିଜାତୀୟ ଏଇ ଯେଉଁ ଏଗୁଡ଼ାକୁ ଭୁଲିଛି, ଭୁଲି କ'ଣ ଆପଣଙ୍କର ସେବା ସୁଖରେ ମୁଁ ଯେଉଁ ଆନନ୍ଦ ପାଉଛି ସେଇଟା ଭୁଲି ଯାଇଛି ବୋଲି ବିଚାର କରିଛନ୍ତି ସେଠି। କିନ୍ତୁ ପୂର୍ବର ଇତିହାସ ମାନେ ଏ ଯେଉଁ କ'ଣ ଆମର ପୂର୍ବର ଯେଉଁ ପାପ, ପୂର୍ବର ନିନ୍ଦନୀୟ କର୍ମ ତାକୁ ଭୁଲି ଯାଉଛି, ତାକୁ ଯଦି ଭୁଲିଯିବେ ତାହେଲେ ଦୈନ୍ୟଭାବ ଆସିବନି। ଦେଖୁନାହାନ୍ତି ଜଗାଇ ମାଧେଇଙ୍କର ଦୈନ୍ୟଭାବଟା ବଜାୟ ରହିଲା କାହିଁକି, ଜଗାଇ ମାଧେଇ ଯେତେବେଳେ ଶୁଦ୍ଧ ହେଲେ ମହାପ୍ରଭୁଙ୍କ କୃପା ପାଇଲେ ତାଙ୍କ ଦୈନ୍ୟଭାବଟା ରହିଲା କାହିଁକି, କାରଣ ସେ ପୂର୍ବ କର୍ମଗୁଡ଼ାକୁ ସବୁ ସମୟରେ କ'ଣ କରିଥିଲେ, ସ୍ମରଣ ପଥ ରଖିଥିଲେ। ଆସି ଯଦି ଭାବିଥାନ୍ତେ ଆମେ ତ ହେଇଗଲୁ ବଡ଼ ଭକ୍ତ ଆଉ କ'ଣ ଅଛି, ତାହେଲେ ଦୈନ୍ୟଭାବ ଆସିବନି। ଇଏ ହେଉଛି ସିଦ୍ଧାନ୍ତ, ଇଏ ହେଉଛି ଆମ ପାଇଁ ଶିକ୍ଷା। ତ ଇଏ ସେ କଥା କହୁଛନ୍ତି, ସନାତନ କହେ ନିଚ ବଂଶ ମୋର ଜନ୍ମ, ଅଧର୍ମ ଅନ୍ୟାୟତା ଆମର କୁଳ ଧର୍ମ, ଆମର କୁଳ ଧର୍ମ ଏଇଟା ଅଧର୍ମ ଅନ୍ୟାୟ। ସିଏ କ'ଣ ଅଧର୍ମ କରୁଥିଲେ କି, ଅନ୍ୟାୟ କରୁଥିଲେ କି, ସିଏ କରୁନଥିଲେ, କିନ୍ତୁ ଜବନ ପାଖରେ ଥିଲେ ନା, ଚାକିରି କରୁଥିଲେ ସେଠି, ସେଇ ସେଇ ଦୃଷ୍ଟି ବିଚାର କରୁଛନ୍ତି, କାରଣ ସିଏ ଅଧର୍ମ କରୁଥାଇପାରନ୍ତି, ଅନ୍ୟାୟ କରୁଥାଇପାରନ୍ତି ଜବନ ରାଜ, ସିଏ କ'ଣ କରୁଥିବେ ଅଧର୍ମ ଅନ୍ୟାୟ ଯାହା କରୁଥିବେ, ମୁଁ ତ ତାଙ୍କର ପାଖରେ ଥିଲି, ତାଙ୍କର କାର୍ଯ୍ୟ କରୁଥିଲି, ତାଙ୍କଠୁ ଦରମା ନେଉଥିଲି, ତେଣୁ ମୋର ବି ସେଇଟା ଥିଲା। ତ ଏଇଭଳି ହେନ ବଂଶ ଘୃଣା ଛାଡ଼ି କହିଲା ଅଙ୍ଗୀକାର, ଏଇଭଳି ବଂଶ ଆପଣ ଘୃଣା ଛାଡ଼ିକି ଅଙ୍ଗୀକାର କରିଛନ୍ତି, ଆମେ ସେଇ ବଂଶର ଲୋକ, ତୁମାର କୃପା ଏ ବଂଶେ ମଙ୍ଗଳ ଆମାର, ଆପଣଙ୍କର କୃପାରୁ ଆମ ବଂଶର ମଙ୍ଗଳ ହେଇଛି, ପରମ ମଙ୍ଗଳ ହେଇଛି, କାହିଁକି ନା ଆପଣ କୃପା କରିଛନ୍ତି, ଅନୁଭବ କଥା କହିଲେ ନା, ସେଥିପାଇଁ କହିଲେ ଆପଣ କୃପା କରିଛନ୍ତି। ତାପରେ ଏଇ ଦେଖନ୍ତୁ ଏଇ ପୟାରରେ ଆମେ ଶୁଣିଲେ ସନାତନ ଗୋସ୍ୱାମୀଙ୍କର ପୁଣି ଦୈନ୍ୟଭାବ, ତାପରେ ଆମେ କଥା ଆଗରେ ଶୁଣିବା, ମହାପ୍ରଭୁ ପୁଣି କହିଲେ ଠିକ୍ ହେଲା ତୁମେ ଆସିଲ ଭଲ ହେଲା, ଆଉ ତୁମେ ଏଇଠି ରୁହ, କୁଆଡ଼େ ଯାଅନି, ଏଇଠି ରୁହ, ଏଇଠି ରହିକି ଭଜନ କର, ଭକ୍ତି କର, ବହୁତ ସୁନ୍ଦର କଥା କହିବେ, ତୁମେ ଏଇଠି ହରିଦାସ ଗୃହରେ ରୁହ, ଆଉ ତୁମେ ଦୁଇ ଜଣ ଯାକ ଦୁହେଁ କୃଷ୍ଣ ଭକ୍ତିରସ ବୁଝିବାର ଅତ୍ୟନ୍ତ ଧୁରନ୍ଧର, ତେଣୁ ଏଇଠି ରହିକି ହରିକୃଷ୍ଣ ମହାମନ୍ତ୍ର ଜପ କର, ଭକ୍ତି କର, ଏଇଠି ରହିକି ରସ ଆସ୍ୱାଦନ କର। ଏତିକି କହିକି ମହାପ୍ରଭୁ ଚାଲିଗଲେ, ମହାପ୍ରଭୁ ଗଲେ ଏବଂ ଯାଇକି ଗୋବିନ୍ଦଙ୍କ ମାଧ୍ୟମରେ ପ୍ରସାଦ ପଠାଇଲେ। ଦେଖନ୍ତୁ ମହାପ୍ରଭୁ ଚାଲିଗଲେ କିନ୍ତୁ କହିଲେନି ରଥଯାତ୍ରା ଯେଉଁ ସେ ପ୍ରାଣତ୍ୟାଗ କରିବା କଥା ବିଚାର କରିଥିଲେ ସେ ବିଷୟରେ କିଛି କହିଲେ କି? କିଛି କହିଲେନି ଚାଲିଗଲେ, କହିଲେ ଠିକ୍ ଅଛି ଏଇଠି ରୁହ, ହରିଦାସ ଠାକୁରଙ୍କ ପାଖରେ ରୁହ, ରହିକି ତୁମେ ଏଇଠି ଭଜନ କର, ଦୁଇ ଜଣ ଯାକ ଭକ୍ତିର ସହ ଆସ୍ୱାଦନ କରିପାରିବ, ରୁହ ଏଇଠି। ଗଲେ ଯାଇକି ଗୋବିନ୍ଦଙ୍କ ଦ୍ୱାରା ପ୍ରସାଦ ପଠାଇଲେ। କିନ୍ତୁ ମହାପ୍ରଭୁ ପ୍ରତିଦିନ ଆସନ୍ତି, ଦର୍ଶନ ଦିଅନ୍ତି, ଦୁଇ ଜଣଙ୍କୁ ଦର୍ଶନ କରିବା ପାଇଁ ଆସନ୍ତି। ଭକ୍ତ ଯାଏ ଭଗବାନଙ୍କୁ ଦର୍ଶନ କରିବା ପାଇଁ, କିନ୍ତୁ ଦେଖନ୍ତୁ ମହାପ୍ରଭୁ ଆସନ୍ତି ପ୍ରତିଦିନ ଦର୍ଶନ ଦେବା ପାଇଁ। ଦୁଇ ଜଣ ଯାକ ଭାବ ସେୟା ନା, ହରିଦାସ ଠାକୁର ବି ସେୟା, ସନାତନ ଗୋସ୍ୱାଇଙ୍କ ଭାବ ସେୟା। ତେଣୁ ମହାପ୍ରଭୁ ପ୍ରତିଦିନ ଆସନ୍ତି, ଡେଲି ଆସନ୍ତି, ଏବଂ ଖାଲି ଆସନ୍ତି ନା, ଆସିକି ସେମାନଙ୍କ ସହିତ କୃଷ୍ଣ କଥା ଆଲୋଚନା କରନ୍ତି। ଭଗବାନ ଆସନ୍ତି, କୃଷ୍ଣ କଥା ଆଲୋଚନା କରନ୍ତି ଏବଂ ପ୍ରତିଦିନ ପ୍ରସାଦ ଦିଅନ୍ତି। ମହାପ୍ରଭୁ ପ୍ରତିଦିନ ପ୍ରସାଦ ଦିଅନ୍ତି। ଆଚ୍ଛା, ଏତେ ଦିନ ସେଠି ଯେଉଁ ରହିଥିଲେ, ସବୁଦିନ ମହାପ୍ରଭୁ ଆସନ୍ତି ଆମେ ଶୁଣିଲେ, ସନାତନ ଗୋସ୍ୱାଇଙ୍କ ସେଠି ରହିଥିଲେ କ'ଣ, କୁଆଡ଼େ ଯାଉଥିଲେ ନା ନାହିଁ, ନା ଲକଡାଉନରେ ପଡ଼ିଥିଲେ ସିଏ କ'ଣ ଥିଲେ? ରାମପ୍ରଭୁ ସନାତନ ଗୋସ୍ୱାମୀ ହରିଦାସ ଠାକୁର ସେ ଦୁଇ ଜଣ କ'ଣ ଲକଡାଉନରେ ଥିଲେ ନା କୁଆଡ଼େ ଯାଉଥିଲେ, ଯିବା ଆସିବା କରୁଥିଲେ? ନା ତାଙ୍କର ସଟ୍ଡାଉନ୍ ଥିଲା? ହଁ, ସନାତନ ଗୋସ୍ୱାମୀ କୁଆଡ଼େ ଯାଉନଥିଲେ, ହରିଦାସ ଠାକୁରଙ୍କ ତ ବର୍ଣ୍ଣନା ଅନୁସନ୍ଧାନ କଲେ ମିଳିବ, କିନ୍ତୁ ସନାତନ ଗୋସ୍ୱାମୀ କୁଆଡ଼େ ଯାଉନଥିଲେ। ସନାତନ ଗୋସ୍ୱାମୀ କେବଳ ସେଇଠି ରହିକି କେବଳ ସେ ନୀଳଚକ୍ରକୁ ଦର୍ଶନ କରିଦେଇ ପଳେଇ ଆସୁଥିଲେ, ନୀଳଚକ୍ର ଦର୍ଶନ କରୁଥିଲେ ପ୍ରତିଦିନ, କେବଳ ନୀଳଚକ୍ରକୁ ଦର୍ଶନ କରନ୍ତି, ପ୍ରଣାମ କରନ୍ତି। କାହିଁକି ଆପଣ ବିଚାର କରୁନାହାନ୍ତି, ଯିଏ ବିଚାର କରୁଛନ୍ତି ମୁଁ ଗଲା ମାନେ ପଣ୍ଡାମାନେ ଯିବା ଆସିବା କରୁଥିବେ, ପୂଜାରୀମାନେ ସେବକମାନେ ଯିବା ଆସିବା କରୁଥିବେ, ତାଙ୍କ ଦେହରେ ସ୍ପର୍ଶ ହେଇଯିବ, ମୋର ଅପରାଧ ହେଉଛି, ବିଚାର କରୁଥିଲେ, ସେ କ'ଣ ବୁଲିବେ ନା ବାହାରେ? ତେଣୁ ମହାପ୍ରଭୁ ଆସନ୍ତି ଦର୍ଶନ ଦେବା ପାଇଁ। ଦେଖନ୍ତୁ, ଦୈନ୍ୟ ସ୍ୱଭାବ ରହିଲେ, ନିଜର ଆଚରଣକୁ ଶୁଦ୍ଧ କଲେ, ଭଗବାନ ଆସିବେ ଦର୍ଶନ ଦେବା ପାଇଁ, ଭଗବାନ ସ୍ୱୟଂ ଆସିବେ, ଭଗବାନ ଭକ୍ତଙ୍କ ପାଖକୁ ଆସନ୍ତି। ପ୍ରମାଣ ତ ଆମର ତ ଏଇ କ'ଣ, ଏ ସେଣ୍ଟର କହିବ, ଏଇ ଅନୁଷ୍ଠାନ ଇସ୍କନ୍ରେ ଯେଉଁ ପ୍ରଭୁପାଦଙ୍କର 108ତମ ମନ୍ଦିର ହିଁ କହିବ ଭଗବାନ ଭକ୍ତଙ୍କ ପାଖକୁ ଆସନ୍ତି। ଆସିଛନ୍ତି କି ନାହିଁ? ଭଗବାନ ତ ଆସିଛନ୍ତି, ଆଉ ଅଛନ୍ତି ଅଣସର ଘରେ, ଆଉ ଦେଖୁନାହାନ୍ତି ଆସିଛନ୍ତି ଆଉ। ପ୍ରଭୁପାଦ କହିଥିଲେ ନା, ଶ୍ରୀମଦ୍ ଗୌରବନ୍ଦ ଗୋସ୍ୱାମୀ ମହାରାଜଙ୍କୁ ପ୍ରଭୁପାଦ କହିଥିଲେ ନା, ତୁମେ ଗୌରନିତାଇ ଏବଂ କୃଷ୍ଣ ବଳରାମଙ୍କୁ ସ୍ଥାପନ କରିବ, ଆଉ ଗୋଟେ 3ଟା ଅଲ୍ଟର କରିବ, ଗୌରନିତାଇ ଗୋଟେ ଅଲ୍ଟର ରଖିବ, ଆଉ ଗୋଟେ ଅଲ୍ଟର କୃଷ୍ଣ ବଳରାମଙ୍କୁ ରଖିବ, ଆଉ ଗୋଟେ ଅଲ୍ଟର ଗୁରୁଦେବ ପଚାରିଲେ, ଆଉ ଗୋଟେ ଅଲ୍ଟର ଜଗନ୍ନାଥ ବଳଦେବ ସୁଭଦ୍ରା ତାଙ୍କୁ ରଖାହେବ। ଆଚ୍ଛା, ତାଙ୍କୁ କିଏ କିନ୍ତୁ କହିଲେ, ତୁମେ ତାଙ୍କୁ ଚିନ୍ତା କରନି, ସିଏ ସ୍ୱୟଂ ଆସିବେ। ପ୍ରଭୁପାଦ କହିଥିଲେ ନା, ସିଏ ସ୍ୱୟଂ ଆସିବେ, ତୁମେ ଚିନ୍ତା କରନି। ଆଉ ଦେଖୁନାହାନ୍ତି, ଏ ଯେଉଁ ଜଗନ୍ନାଥ ଆମର ଯେଉଁ ବର୍ତ୍ତମାନ ଅଛନ୍ତି ଅଣସର ଘରେ, ଜଗନ୍ନାଥ କଥା କୁହା, ଜଗନ୍ନାଥ ଖାଲି ଜଗନ୍ନାଥ ନାହିଁ, କୃଷ୍ଣ ବଳରାମ ବି କଥା କୁହା, ଗୌରନିତାଇ ମଧ୍ୟ କଥା କୁହା ଠାକୁର, ଏ 3 ଠାକୁର ହେଉଛନ୍ତି କଥା କୁହା ଠାକୁର। ଭଗବାନ ଆସନ୍ତି ଭକ୍ତଙ୍କ ପାଖକୁ, ଛୋଟ ଗୌରନିତାଇ ଯେଉଁ ଅଛନ୍ତି ସେ ଆସିଛନ୍ତି ନା, ସେ କେଉଁଠୁ ଆସିଛନ୍ତି ସମସ୍ତେ ଜାଣିଛନ୍ତି ଭକ୍ତମାନେ, ଅନଲାଇନ୍ରେ ଯେଉଁମାନେ ଦର୍ଶନ କରୁଛନ୍ତି ସେମାନେ ଜାଣିନଥିବେ ବୋଲି ମୁଁ କହୁଛି। ଛୋଟ ଗୌରନିତାଇ କେଉଁଠୁ ଆସିଛନ୍ତି? ଛୋଟ ଗୌରନିତାଇ କ'ଣ ଏଠି ଥିଲେ କି? ଛୋଟ ଗୌରନିତାଇ ବା ପ୍ରଚାରକ, ସେମାନେ ପ୍ରଚାରକ, ସିଏ କ'ଣ ଗୋଟେ ଜାଗାରେ ରହିବା ଅବସ୍ଥାରେ ସେ ଥାନ୍ତି ନା, ସିଏ ସବୁବେଳେ ପ୍ରଚାର କରନ୍ତି, ତେଣୁ ସେ ପଦଯାତ୍ରାରେ ଭ୍ରମଣ କରୁଥିଲେ ଛୋଟ ଗୌରନିତାଇ। ଲୋକନାଥ ମହାରାଜଙ୍କର ଯେଉଁ ଅଲ୍ ଇଣ୍ଡିଆ ପଦଯାତ୍ରା ଅଛି, ସେ ପଦଯାତ୍ରାରେ ଭ୍ରମଣ କରୁଥିଲେ, ଏବେ ବି ଅଛି ଅଲ୍ ଇଣ୍ଡିଆ ପଦଯାତ୍ରା, ଆଜି ବି ଅଛି ପଦଯାତ୍ରା, ଜଣେ ଭକ୍ତ ବି ଦେଖନ୍ତି କ୍ଲାସ, ସେ ଫୋନ୍ କରିଥିଲେ ମୋତେ, କ'ଣ ତାଙ୍କ ନା, ରାସୋତ୍ସବ ଦାସ, ସେ ମୋତେ ଫୋନ୍ କରିଦିନେ ପଚାରିଲେ। ଆମର ସେଇ ପଦଯାତ୍ରାରେ ଅଛନ୍ତି ମହାବିଷ୍ଣୁ ପ୍ରଭୁ ଯେଉଁଠି ଅଛନ୍ତି, ସେ ମିଶିକି ଓଡ଼ିଆ ଦୁଇ ଜଣ ଅଛନ୍ତି ସେଇଠି, ସେମାନେ ଦେଖୁଛନ୍ତି। ତ ସେଇ ଲୋକନାଥ ମହାରାଜଙ୍କର ଯେଉଁ ପଦଯାତ୍ରା, ଇଣ୍ଡିଆ ପଦଯାତ୍ରା, ସେଇ ପଦଯାତ୍ରାରେ ଗୌରନିତାଇ ଥିଲେ, ମାନେ ସିଏ ଆସିଛନ୍ତି ନା, ଦର୍ଶନ ଦେଲେ ରହିଲେ, ଭଗବାନ ଆସିଛନ୍ତି ଭକ୍ତଙ୍କ ପାଖକୁ। ଚୈତନ୍ୟ ମହାପ୍ରଭୁ ପ୍ରତିଦିନ ଆସନ୍ତି, ଆସିକି ଦର୍ଶନ ଦିଅନ୍ତି, କିଛି ସମୟ ବସନ୍ତି, ବାର୍ତ୍ତାଳାପ କରନ୍ତି, ଏବଂ ବାର୍ତ୍ତାଳାପ କରିକି ପ୍ରସାଦ ଦିଅନ୍ତି, ଯାଆନ୍ତି, ତାପରେ କହିବେ ଦେହ ଯେଉଁ ଛାଡ଼ିବା ପାଇଁ ବିଚାର କରୁଛ ସେଇଟା କହିବେ, ଆସନ୍ତାକାଲି ଶୁଣିବା ସନାତନ ଗୋସ୍ୱାମୀ ସେ କହିବେ। ଏଇ ଏଇଭଳି କିଛି ଦିନ ଆସିଲା ପରେ କହିବେ, ହଠାତ୍ କହିନାହାନ୍ତି। ସେଇଠି ସନାତନ ଗୋସ୍ୱାମୀଙ୍କୁ କେତେ ସୁନ୍ଦର ଶିକ୍ଷା ଦେବେ, ଠିକ୍ ଅଛି ଆମେ ଶୁଣିବା ସେ ପ୍ରସଙ୍ଗରେ। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତି ବିନୋଦ ଠାକୁର କି ଶିଲ ପ୍ରଭୁପାଜ ମହାରାଜ କି ପତିତ ପାବନ ଶିଲ ଗୁରୁଦେବ କି ଯେ ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ସମବେତ ଗୌର ଭକ୍ତ ବୃନ୍ଦ କି ହିତାୟ ଗୌର ପ୍ରେମାନନ୍ଦେ ହରି ହରି ଓ ଜୟ ଶିଲ ପ୍ରଭୁପାଦ ଶିଲ ଗୁରୁଦେବ କି ଜୟ ହଁ ଭକ୍ତର ଏଗୁଡ଼ାକ ଗୁଣ ଭକ୍ତି କଲେ ଏଗିବ କିନ୍ତୁ ଆମେ ଗୁଡ଼ାକ ଶୁଣିଲେ ଗୁଣ ପାଇଁ ଆମେ ଲାଳାୟିତ ହେବା ସେ ଗୁଣ ପାଇଁ ଆମେ ଲାଳାୟିତ ହେବା ଲାଳାୟିତ ହେଲେ ସେ ଗୁଣ ପାଇଁ ଆମେ ଗୋଟେ କ'ଣ କ'ଣ ଗୋଟେ ଉତ୍କଣ୍ଠା ରହିବ ଗୋଟେ କ'ଣ ଲୋଭ ରହିବ ଆମେ ଏଗୁଡ଼ା ସବୁ ଶୁଣୁଛେ କାହିଁକି କାରଣ ଏଇ ଭାବରେ ହେଲେ ଭଗବାନ ଆସୁଛନ୍ତି ଆମେ ଶୁଣୁଛେ ନା ତେଣୁ ଆମେ ଭକ୍ତି କଲେ ତ ସବୁ ଦିବ୍ୟ ଗୁଣାକ ଆପେ ଆପେ ଆସିବ ମୃଗାରିବାଦ କଥା ଶୁଣିଲେ ନା ସେ କ'ଣ ଜାଣିଥିଲେ କି ସେ ଦେବ ଗୁଣ ଜାଣିନଥିଲେ କିନ୍ତୁ ଭକ୍ତି କଲା ପରେ ତାଙ୍କର ସେ ଭାବଟା ଆସିଲା ସ୍ୱାଭାବିକ ସେ ଶୁଦ୍ଧ ଭକ୍ତି କରିଥିଲେ ବୋଲି ନା ଆମେ ତ ଶୁଦ୍ଧ ଭକ୍ତି କରିନି ଶୁଦ୍ଧ ଭକ୍ତି କଲେ ଗୋଟେ ଆସିବ କିନ୍ତୁ ଗୁଡ଼ାକ ଯଦି ଶୁଣିଛେ ତାହେଲେ ଆମେ ଶୁଣିକି ଥିଓରିଟିକାଲି ଆମେ ବୁଝୁଛେ ଯେ ଏଇ ସ୍ଥିତିରେ ରହିଲେ ଭଗବାନଙ୍କର କୃପାଟା ଆସ ବା ଭଗବାନଙ୍କର କ'ଣ ଆମେ ନିକଟତର ହେଇପାରିବା ଭଗବାନଙ୍କର ଦୃଷ୍ଟିପଥକୁ ଆସିବା ସେଇଥିପାଇଁ ଆମେ ଏଇଟା ଶୁଣୁଛେ ସେଥିପାଇଁ ଆମେ ଶୁଣୁଛେ ନା ପରିପୂରକ ଏଗୁଡ଼ାକ ଶୁଣିବା ଉଚିତ ଏଭଳି ପ୍ରୟାସ କରିବା ଉଚିତ ଆଉ ଭକ୍ତି କଲେ ବି ଏଗୁଡ଼ାକ ସ୍ୱାଭାବିକ ହେବ ଏଗୁଡ଼ାକ ଆମର ଅଛି କିଛି କିଛି ଅଂଶ ଅଛି ଶୁଣିଥିଲେ ମୃଗାର ବେଦ କଥା ଶୁଣିଲେ କିଛି କିଛି ଅଂଶ ଅଛି କିନ୍ତୁ ସମ୍ପୂର୍ଣ୍ଣ ହେଇଯିବ ଭକ୍ତି କଲା ପରେ ଶୁଦ୍ଧ ଭକ୍ତି ଭକ୍ତି ମାନେ ସାଧାରଣ ଭକ୍ତି ନୁହଁ ହଁ ଶୁଦ୍ଧ ଭକ୍ତି ସେ ନା ନା ସବୁ ଭକ୍ତି ସେଇଟା କହିଥିଲି ମୁଁ ସେଦିନ ନା ନା ଯଶ୍ୟାସ୍ତି ଭକ୍ତିର ଭଗବତୀ ଅକିଞ୍ଚ ସର୍ବେ ଗୁଣେଶ ତତ୍ର ସମାସତେ ସୁରା ଭକ୍ତି କଲା ମାନେ ଅକିଞ୍ଚନ ଭକ୍ତି କଲା ମାନେ ସର୍ବେ ଗୁଣେ ସର୍ବଗୁଣ ଆସିଯିବ ବୈଷ୍ଣବର ଯେଉଁ 26 ଗୁଣ ରହିଛି 26 ଯାକ ଗୁଣ ଆସିବ କେମିତି ଆସିବ ନିଜ ନିଜର ଭକ୍ତିର ତାରତମ୍ୟ ନେଇ ନିଜ ନିଜର ଭକ୍ତିର ତୀବ୍ରତା ନେଇ ସେ ରେସିଓରେ ସେ ଅନୁପାତରେ ସେ ଆସିବ ଆମର ଯେତିକି ଯେଉଁ ପ୍ରକାର ଶରଣାର୍ଥୀ ଅଛି ଯେଉଁ ପ୍ରକାର ଭକ୍ତି ଆମେ କରିଛେ ଯେଉଁ ପ୍ରକାର କ'ଣ ନିଷ୍କାମ ସେବା କରୁଛେ ନିରପରାଧ ଭଜନ କରୁଛେ ସେ ହିସାବରେ ସେ ଗୁଣ ଗୁଡ଼ାକ ଆସିବ ଆଉ ଯେତେବେଳେ ଶୁଦ୍ଧ ପୁରା ହେଇଯିବା ସେ ଶୁଦ୍ଧ ଆସିବ ଯେମିତି ଶୁଦ୍ଧ ଭକ୍ତଙ୍କର ସବୁ 26 ଗୁଣ ଅଛି ସେଭଳି ନାଇଁ ନିନ୍ଦାକୁ ମୁଖରେ ପ୍ରକାଶ କରିବା ହୁଏତ ଆମେ ନିଜର ଦୈନ୍ୟକୁ ଅନ୍ୟ ଆଗରେ ସ୍ୱୟଂ କରିବା ପାଇଁ ହୁଏତ ପ୍ରକାଶ କରିଥାଇପାରୁ ଅନ୍ୟମାନେ ମୋତେ କୁହନ୍ତୁ ବଡ଼ ଭକ୍ତ ବୋଲି ଏଇଥିପାଇଁ କେହି ପାରନ୍ତି କରିଥାଇପାରନ୍ତି କିନ୍ତୁ ଏଇ ଭାବଟାକୁ ଅନ୍ତରରେ ରଖିବା ଉଚିତ ଅନ୍ତରେ ସେଥିପାଇଁ କହିଲା ନେଭର ଫର୍ଗେଟ୍ ୟୋର୍ ପାଷ୍ଟ ଭୁଲି ଯାଅନି ପ୍ରକାଶ କରିବା ନ କରେ ସେଇଟା ସେପାରେଟ୍ ଥିଙ୍ଗ ସେଇଟା ସେକେଣ୍ଡ ଥିଙ୍ଗ କିନ୍ତୁ ଭୁଲି ଯାଅନି ଯେ ମୁଁ ଏଇ ସ୍ଥିତିରେ ଥିଲି ଏହା କରୁଥିଲି ସେଇଆ କରୁଥିଲି ମୋର ଏଇ ସ୍ଥିତି ଥିଲା ସେଇଟାକୁ ଭୁଲି ଯାଅନି ଭୁଲିଗଲା ମାନେ ଦୈନ୍ୟ ଭାବ ଆସିବନି ଆମେ ସେଇଟା ପ୍ରକାଶ କରୁଛେ ପ୍ରଶଂସା ପାଇବା ପାଇଁ ହୁଏ ହେଇଥାଇପାରେ ସେଇଟା ହେଇଥାଇପାରେ ସେଇଟା ହେଲା ମେନ୍ ଜିନିଷ ଭୁଲି ଯିବା ଉଚିତ ନୁହଁ ଭୁଲିଗଲା ଏହି ଦୃଷ୍ଟିରୁ କୁହାଯାଇଛି ହରେ କୃଷ୍ଣ କୃଷ୍ଣ ପ୍ରଭୁ ବାଦ କି ଯା
କୃଷ୍ଣ